ভগবতে বাসুদেবায়, শ্রীমদ ভাগবতম দশম স্কন্ধ নবম অধ্যায়। যেহেতু আজি আজিঠারু পবিত্র দামোদর মাস, বৈষ্ণব সমাজরে বা ভক্তমানে বিশেষ করে গৌড়ীয় বৈষ্ণব মানে কর্মী লোকমানে বিশেষ করে এই মাসর পুণ্য আচরণ করন্তি, আমিষাদি ভোজন করন্তি না কি হবিষ ভোজন করন্তি পুণ্য প্রাপ্ত করিয়া পাই, কিন্তু ভক্তমানঙ্ক পাই এই মাস মহাপ্রভু ভক্তির 64 অঙ্গ মধ্যরু উপবাস কার্তিক ব্রতকু কইছন্তি, ঊর্জা ব্রত কার্তিক ব্রত। যেহেতু কলিযুগরে আচার্য মানে যে আসলে পূর্বকাল ভক্ত মানে বহুত ত্যাগী তপস্বী ইন্দ্র সংযমী থিলে, দেহ অভিনিবেশ তাঙ্কর বেশি নথিলা। তো কলিযুগরে ভক্ত মানঙ্কর বা কলিযুগরে যে মানে আগত ভক্ত সেমানঙ্কর প্রায় সমস্তঙ্কর স্বর চেতনাটা প্রবল। আমার ব্রত উপরে প্রাধান্য, আচার্য মানে বেশি ব্রত উপরে কেবল একাদশী ব্রত উপরে প্রাধান্য দিয়ে, চতুর্মাস আদি ব্রত, ঊর্জা আদি ব্রত, কারণ ভোজন যা কুহ অন্নগত প্রাণ, ভোজন নকলে মানে কোণী কার্য করা না, ভোজন করা উৎসাহ আসব না, কোণ সেবা করা উৎসাহ আসব। আর দ্বিতীয় যেহেতু সেবা অনুষ্ঠান ব্রত তপস্যা করি কি সেবা আদি ভক্ত মানে নিযুক্ত হওয়া এটা সম্ভব নুহে। পূর্বকাল বহু কঠোর ব্রত করলে যে ব্রতর মুখ্য উদ্দেশ্য হচ্ছে কৃষ্ণ সন্তোষ। হিরণ্যকশিপু যেভাবে তপস্যা করুলে গাঁ গড়লে দেখিয়ে মা মানে সব ব্রত করতে, কোণ সে সুদশা ব্রত, সে রবিনারায়ণ ব্রত, সব ব্রত করতে, তার গোটে মানসিক থাকে, প্রায়ত মানসিক হি সমস্ত ব্রত করলে। আমার যে ব্রত রয়েছে যোগী মানে যে ব্রত আদি করতে, ফলাহারি বাবা আছেন্তি, ক্ষীর কেবল ভোজন করতে, একাহারি বাবা আছেন্তি যে থরে খাইবে, তাঙ্কর ব্রতর উদ্দেশ্য হেলা, সেমানে যে কঠোর তপস্যা করেন তাঙ্কর উদ্দেশ্য কোণ হেলা যে ইন্দ্রিয়টা কেমতি সংযম করা হবা, মানে ইন্দ্রিয় মানে চাঞ্চল্য দোষ হেতু হি বিষয়ের ভোগ বাসনা আসুচি, মনুষ্যর ভোগ বাসনা আসুচি, মানে ইন্দ্রিয় সংযম করেদেলে এই ভোজন আদি সংযমতা আচরণ করিকি আমি ব্রহ্মকু বা পরমাত্মাকু চিন্তন করিপারিবু। এভাবে কি বড় বড় যে স্বরচেতনার অনেক ভালো ভালো শৃঙ্খল স্বর শৃঙ্খলা ব্যক্তি মানে ভুবনেশ্বর কত বর্ষ তলে, 5-7 বর্ষ 8 বর্ষ তলে হল, ভুবনেশ্বর গোটে ব্যক্তি সে রোষে করবে, সে রোষে করার গোটে টাইম ওয়েস্ট, এতে কেক আমি রোষে করি কোণ আবশ্যক আছে, মানুষ রোষে করবে গ্যাস আনে এতে কিছু আবশ্যক না, ভগবান কত সুন্দর জিনিস দিয়েছেন, সব কঞ্চা জিনিস খাইব, কঞ্চা মুগ কঞ্চা বাদাম তা বোতল দাও চুবি খাইদ সরলা, কিছু আবশ্যক না, কোণ দরকার আছে, ভগবান তাকে রোষে করি দিয়েছেন, তার যে ফিলোসফি সে যে কথা কুছি মুখে বাস্তবিক যা কোথাও সত কথা, সে কুছি ভগবান এটা কুক করি দে গোটে জিনিস, গোটে জিনিসটা পাচুছি সেটা রোষে কি আসছে, কেমন রোষে কি আসছে, সূর্যগ্রহণ রহলা না, সূর্যগ্রহণ সূর্যগ্রহণ দ্বারা সেটা সি সিদ্ধ হয়েছি পাকি যাইছি, তখন জলের বোতলকে আমার খাইবার আছে, এতে রোষে করি গোটে সময় কোণ নষ্ট করিয়া কিছু আবশ্যক না, সে কোণী তাকে রোগ নাই বহুত হেলদি, কারণ সে স্বর চেতনার সে কুছি কোণ এতে খাওয়া পিবা রোষে করা এইসব টাইম ওয়েস্ট পয়সা খরচ কোণ রোগ কিনা, সে বহুত বহুত প্রকার লোক আছেন যে বহুত সংযমী, আম মানুষ বহুত সংযমী আহার তপস্যী, সে গোটে গোটে বহুত বড় বড় ডক্টর আছেন, সে মানে আপেল গোটিয়ে গোটিয়ে আপেল সকাল খাইকি যাবে, রাতে গোটে ক্ষীর গ্লাস পিবে, 12টা বেলে কেবল সজনা সুই এ শাগ টিকে, এমনি বহুত রেগুলেটি সরকার কিনা আমার স্বরটা ভালো রহব। ভক্তি যুগরে আমি যে রোজে আমার ভোগ না কি ত্যাগ না, এইপা ভক্তি যুগটা টিকে কষ্ট, ভোগরে সব কিছু জিনিস আছে, কারণ কৃষ্ণ যেহেতু অনেক সবু সবু প্রকার ব্যবস্থা এটি রয়েছে, কিন্তু আমি কিছু ভোগ করি পারিবানি, আর কৃষ্ণ যেহেতু অনেক সব কৃষ্ণঙ্কর সম্বন্ধিত কিছু ত্যাগ বি করে পারিবানি, নিজ পাই কিছু আমি গ্রহণ করে পারিবানি, সব কেবল যেমতি জনে এসি রে চাকরটা তা ঘরে হচ্ছে আজবেস্ট ঘর, কিন্তু সেতু ଆସୁଛି ଗୋଟେ ମାଲିକର ସେବା କରିବା ପାଇଁ, ସେ ଏସି ରୁମ୍ଟାକୁ ପୋଛୁଛି 8 ଘଣ୍ଟା ଏସି, ସେ କିଚେନ୍ ତାର ସେଣ୍ଟ୍ରାଲ ଏସି ଥିବ, କିଚେନ୍ ବି ଏସି ଥିବ, ସେ ଏଠି ଏସିରେ କାମ କରୁଛି, କିନ୍ତୁ ସେ କ'ଣ ଭାବୁଛି ଏଇଟା ମୋ ଘର ବୋଲି? ସେ କ'ଣ ତା ଘରେ ଯାଇ ଏସି ଖଞ୍ଜୁଛି? ସେ ଜାଣିଛି କ'ଣ ତା ମାଲିକର ଘର ମୋର ଆସିଛି, ମୋ କାମଟା ମୁଁ କରିଦେବି ଗଲା, ସେଥିରେ ସେ ଆନନ୍ଦିତ କିଛି ହେବନି। ମୁଁ ଏସି ଘରେ ଆସିକି ବାସନ ମାଜୁଛି, ସେଥିପାଇଁ ସେ ତାର ଆନନ୍ଦ କିଛି ନାହିଁ। ସେ ଜାଣିଛି ମୁଁ ଚାକର ଲୋକ, ବଡ଼ ଘରେ ଯିଏ ଚାକର ଅଛନ୍ତି ତା ମନରେ ସେ ନିଜକୁ ବଡ଼ ବୋଲି ଭାବନ୍ତି, ସେ ଚାକର କାହିଁକି? ସେ ଜାଣିଛି ନା ଆମ ଘରକୁ ଗଲା ମାନେ ମୋତେ ପୁଣି ସେ ଆଜବେଷ୍ଟ ଘରେ ଶୋଇବାକୁ ପଡ଼ିବ, ପୁଣି କାଠ ରୋଷେଇ କରିବାକୁ ପଡ଼ିବ। ସେଥିରେ ଆର୍ଟିଷ୍ଟ ହୁଅନ୍ତିନି, ସେଥିରେ ଆସକ୍ତ ହୁଅନ୍ତିନି। ଭକ୍ତର ଗୋଟେ ସ୍ଥିତି ସେଇଭଳିଆ, ଭଗବାନ ଯେହେତୁ ବଡ଼ ଲୋକ ତାଙ୍କ ପାଖରେ ଆମେ ଅଛେ, ତେଣୁ ସେ ଯାହା ଖାଉଛନ୍ତି ତାଙ୍କ ଜିନିଷଟାକୁ ଆମେ ଖାଇଦେଉଛେ, ସେ ଯେମିତି ରହୁଛନ୍ତି ଆମେ ସେମିତି ରହିଯାଉଛି, କିନ୍ତୁ ସେଟା ଆମର ପୋଜିସନ ନୁହେଁ, ଆମେ ଚାକର। ସେଥିପାଇଁ ଆମର ଭୋଗ ନାହିଁ କି ତ୍ୟାଗ ନାହିଁ। କୌଣସି ଭକ୍ତ ଯଦି କହିପାରିବେ ମୁଁ 20 ଟଙ୍କା ରୋଜଗାର କରୁଛି, ମୋର ଏମିତି ଗୋଟେ ଫ୍ଲାଟ କରିବି, ମୁଁ ଏମିତି ଘର କରିବି, ନାହିଁ, ଦିଟ୍ ଇଜ୍ ଅଫେନ୍ସିଭ, ଏଟା ପୁରା ଅପରାଧ। ତୁମକୁ ଅଧିକ, ତୁମେ ଭକ୍ତ ହେଇଛ, ତୁମକୁ ଅଧିକା ଧନ ଯେଉଁ ଆସୁଛି ସେଟା ତୁମର ନୁହେଁ, ଏଟା ଭଗବାନଙ୍କ ସେବା ପାଇଁ, ବୈଷ୍ଣବ ସେବା ପାଇଁ। ତୁମେ ଅଧିକା କିଛି ୟୁଜ୍ କରିପାରିବେ, ତୁମେ ଯାହା ଅଧିକା ଅର୍ଥକୁ ଯିଏ ନଷ୍ଟ କରିବ, ପ୍ରାକୃତିକ ଜିନିଷ ଯେତେ ଯେତେ ଜିନିଷ ରହିଛି ତାକୁ ଯିଏ ନଷ୍ଟ କରିବ ତାକୁ ପନିସମେଣ୍ଟ ମିଳିବ, ଏଟା ଗୋଟେ ଅଫେନ୍ସ, ଏଟା ଗୋଟେ ଅପରାଧ। ଜଣକୁ ଅଧିକା ନଷ୍ଟ କରିପାରିବନି, କୌଣସି ବସ୍ତୁକୁ ତୁମେ ନଷ୍ଟ କରିପାରିବନି। ତେନ ତେକ୍ତେନ ଭଞ୍ଜିତ ମାଗୃଧମ କଶ୍ୟଚିତ୍ ଧନମ, ତୁମକୁ ଯେତିକି ସାଙ୍କ୍ସନ୍ କରାହେଇ ତୁମେ ସେତିକି ଅଧିକା ତୁମେ ୟୁଜ୍ କରିପାରିବନି। ଅନ୍ନେସେସରୀ ତୁମେ ଇଲେକ୍ଟ୍ରିସିଟି ୟୁଜ୍ କରିପାରିବନି, ତୁମେ କହିବନି ମୋର ପଇସା ଅଛି ମୁଁ ପେମେଣ୍ଟ କରିବି, ନାହିଁ ନାହିଁ ଠିକ୍ ନୁହେଁ। ତୁମେ ପ୍ରକୃତି ଉପରେ ଅତ୍ୟାଚାର କରୁଛ, ଅଧିକା ତୁମେ କୌଣସି ବ୍ୟବହାର କରିପାରିବେନି। ଅଧିକା ବ୍ୟବହାର କଲା ମାତ୍ରେ ଆମର ଆବଶ୍ୟକ ଠାରୁ ପ୍ରକୃତି ଆମକୁ ଦଣ୍ଡ ଦେବ, ଅଧିକା ଭୋଗ ବି ଆମେ କରିପାରିବାନି। ଆପଣ କହିପାରିବେ ମୋର 20 ଟଙ୍କା ଅଛି, ମୋର କ'ଣ ଦରକାର ଅଛି, ମୁଁ 10,000 ଟଙ୍କାର ଗାଡ଼ି ଚଢ଼ିବି, ମୋର 1,00,000 ଟଙ୍କାର ଗାଡ଼ି ଚଢ଼ିବି, ନାହିଁ। ତୁମେ ସେ ଧନଟାକୁ ଭଗବାନଙ୍କ ସେବାରେ ଲଗାଅ, ବୈଷ୍ଣବଙ୍କ ସେବାରେ ଲଗାଅ, କାରଣ ତୁମେ ଯାହା ଭୋଗ କରିବ ତୁମର ମନ ଇନ୍ଦ୍ର ସେଠିକି ପଳେଇଲା, ତୁମେ ସେମିତି ଆସକ୍ତି ହେଇଗଲ। ଜୀବନର ଗୋଟେ ସବୁଠୁ ବଡ଼ ଚ୍ୟାଲେଞ୍ଜ କ'ଣ, ବିଷୟ ପାଖରେ ରହିଲା ମାନେ ତା ପ୍ରତି ଆସକ୍ତି ବଢ଼ିବ, ଆସକ୍ତି ରହିଲା ମାନେ ଲୋକ ଅଶାନ୍ତିରେ ରହେ। ସେଥିପାଇଁ ଗରିବ ଲୋକ ମେଟେରିଆଲ ଦୃଷ୍ଟିରୁ, ଭୌତିକ ଦୃଷ୍ଟିରୁ ଗରିବ ଲୋକ ବହୁତ ସୁଖୀ, ଏଇଟା ପକେଇବାକୁ ଯିବେ, ସେ ମାଟି ଉଠେଇବାକୁ ଯିବେ, ଆସିଲେ ତାଙ୍କର ଖାଇଦେଲେ ସ୍ପଟକିନ ଶୋଇଗଲେ, ଶୋଇଲା, କିଛି ନାହିଁ, କେଉଁ ଚୋର ଭୟ ନାହିଁ କି କେଉଁ ସିସି କ୍ୟାମେରା ଲଗେଇବା ଦରକାର ନାହିଁ, କିଛି ନାହିଁ। ପୁଣି ସକାଳେ ଉଠିଲେ ବାସ୍, ପିଲା ଛୁଆକୁ ଧରିଲେ, ହାଣ୍ଡି କଡ଼ା 2 ଖଣ୍ଡ ଧରିଲେ, ପଖାଳ ରୋଷେଇ କରିଦେବେ, ସେ କଣ୍ଟେ ଧରି ପଳେଇଗଲେ। ବିଷୟ ଯେତେ ପାଖରେ ରହିବ ବ୍ୟକ୍ତିର ଚିନ୍ତାଟା ସେତେ ବଢ଼ିବ, ଆଉ ସେଥିପାଇଁ ତା ପ୍ରତି ଆସକ୍ତି ଦୁଃଖୀ ହବ। କିନ୍ତୁ ଆମ ପଥରେ ଆମେ ଭୋଗୀ ନୁହେଁ କି ତ୍ୟାଗୀ ନୁହେଁ, ଆମର ହେଲା ସେବା। ତେଣୁ ସେବା ମାନେ ଭଗବାନଙ୍କର ସେବକ, ଯେମିତି ଆମେ ଉଦାହରଣ ଶୁଣୁଥିଲେ, ଚାକରାଣୀ ଆସି କେଉଁଠି ବଡ଼ ଅଫିସର ଘରେ କାମ କଲେ, ସେ ଭାବିନି ଏଇଟା ମୁଁ ବଡ଼ ଅଫିସର ହେଇଗଲି ବୋଲି, ଆଉ ଅଫିସର ଯାହା ରୋଷେଇ ହେଇଥିବ ସେ ତାକୁ ଖାଇଦେବ, ସେ ଭାବିନି ଏଇଟା ହେଉଛି ମୋର ଡେଲି ମିଲ୍ ବୋଲି, ଆଜି ତାଙ୍କ ରୋଷେଇ ହେଇଛି ମୁଁ ଖାଇଦେବି ଘଣ୍ଟା, ଆଉ କ'ଣ ଯାହା ପଳେଇଥିବ ତାକୁ ମାଲିକ ଦେବେ ଖାଇବେ। ତାର ଯେଭଳି ଗୋଟେ ମନୋଭାବ, ଜଣେ ଭକ୍ତର ମନୋଭାବଟା ସେଭଳି। ସେଥିପାଇଁ ଆମର ଏ ଭୋଜନ ଶୃଙ୍ଖଳା କଥା କହୁଥିଲି, ବହୁତ ଲୋକ ବହୁତ ପ୍ରକାର ଶୃଙ୍ଖଳା, ସରଳ ଶୃଙ୍ଖଳା ଚାହୁଁଛନ୍ତି, କିନ୍ତୁ ଆମର ଭକ୍ତି ଯୋଗରେ ଆମର ଯେଉଁ ବ୍ରତ ତପସ୍ୟା ଯେଉଁ ଆଚାର୍ଯ୍ୟମାନେ ଦେଇଛନ୍ତି, ଆମର ଏଠି ଭଜନ ପ୍ରାଧାନ୍ୟ ଦେଇଛନ୍ତି, ଏଥିପାଇଁ ବ୍ରତ ତପସ୍ୟା ଆଡପ୍ଟ କଲିନି, ବେଶୀ ସିଷ୍ଟମ କିଛି ଦେଲେନି, କାହିଁ କଳିଯୁଗରେ ମାନେ କରିପାରିବେ ନାହିଁ, ଯଦି କରିବେ ସେ ପୁଣି ତାଙ୍କର ଆଡ଼କୁ ନେଇଯିବେ, ସେ ଆଉ ଭଗବାନଙ୍କ ସେବା ବି କରିବେ, ଆଉ ସ୍ୱର ବି ସବୁ ସାଥି ଦେବନି। ପୂର୍ବକାଳରେ ଯେଉଁ ବ୍ରତ କରୁଥିଲେ ସେ ମୁଗ ଚାଉଳ ଘିଅ ଏଇଟା ସବୁ ଖାଉଥିଲେ, କ'ଣ ଖାଆନ୍ତି ଲୋକ, ହବିଷରେ ଘିଅ ଖାଇବେ, ସେ ଘିଅଟା କେମିତି ଥିବ, ସେ ଘିଅ ପୁରା ଯେତିକି ମାନେ ପୁରା ବାସୁଥିବ ଆଉ ଉପରେ ଥିବ, ତେଣୁ ଘିଅ ତୁମେ ଖାଇଦେଲା ମାନେ ତୁମର ବଡ଼ି ସବୁ ମିଳିଗଲା, ବ୍ରତ ତୁମେ କ'ଣ କ'ଣ ଖାଇବ ଯେ? ମୁଗ ଯେଉଁ ଖାଉଥିଲେ ପୁରା ଦେଶୀ ମୁଗ ଖାଉଥିଲେ, ଅରୁଆ ଚାଉଳ ତାର ବାସୁଥିଲା, କିଛି ଆବଶ୍ୟକ ନାହିଁ, ତୁମର ଅଲଗା କିଛି ଖାଇବା ଆବଶ୍ୟକ ନାହିଁ, ଗୋଟେ ଗୋଟେ ଖିଚୁଡ଼ି କରିଦେଲେ ତୁମେ ଖାଇଦେଉଥିଲ। ଆମେ ଯଦି ଏଇ ଜିନିଷଟା ଖାଇବା, ଏଣେ ବଡ଼ିଟା ହେଉଛି ଉପବାସ କରିଥିବ, ଫାଷ୍ଟିଂ କରିଥିବ, ଏଣେ ଏସବୁ ଜିନିଷ ଯେଉଁ ଚାଉଳ କିଣିଲ, ଯେଉଁ ଘିଅ କିଣିଲ, ଆଉ ଯେଉଁ ଡାଲି କିଣିଲ, ସେଇଟା ହେଉଛି ତା ଦେହରେ ରହିଛି ସବୁ କେମିକାଲ୍ସ, ତା ତୁମ ବଡ଼ିରେ କ'ଣ ସୃଷ୍ଟି କରିବ, ତ ରେଜିଷ୍ଟାନ୍ସ ପାୱାର ନାହିଁ, ଏଣେ ୱିକ୍, ଏଣେ ଏଗୁଡ଼ା ଖାଇଲା ମାନେ ତୁମର। ସେଥିପାଇଁ ଆଚାର୍ଯ୍ୟମାନେ ହରିନାମ, ନାମ ଉପରେ ହିଁ ପ୍ରାଧାନ୍ୟ ଦେଇଗଲେ, ନାମ କର, ସେବା କର, ଏକାଦଶୀ ଆଦି ବ୍ରତ ପାଳନ କର, ସେ ପ୍ରଭୁ ସେଥିପାଇଁ ଆଡପ୍ଟ କରନା ଜାଣିଛନ୍ତି, ଆଚାର୍ଯ୍ୟମାନେ ତାଙ୍କ ସମୟ କାଳ ପରିସ୍ଥିତି ହିସାବରେ ସେ ସବୁ ଜାଣିଛନ୍ତି, ଏମାନେ ସବୁ କରିପାରିବେନି ବିଶେଷ। କିନ୍ତୁ ତାର ଧନ ଯେ ଆମେ ଭୋଗ କରିବା, କିନ୍ତୁ କମ୍ ସେ କମ୍ ବ୍ରତ କରିପାରୁନେ, କିନ୍ତୁ ଆଉ ଗୋଟେ କାମ କରିପାରିବା, ଆମ ଭଜନଟାକୁ ବଢ଼େଇ ପାରିବା, କିଛି ରେଗୁଲେଟିଭ୍ ଲାଇଫ୍ ଯେଉଁଟା ଆମେ ଶୃଙ୍ଖଳିତ ଜୀବନରେ ପ୍ରତିଦିନ କରୁଛେ ତାଠୁ ଏକ୍ସଟ୍ରା କିଛି କରିବା, ଯେମିତି ଏକାଦଶୀ ଦିନ ହଉ, ବ୍ରତ ଏ କାର୍ତ୍ତିକ ମାସ ହଉ, ପୁରୁଷୋତ୍ତମ ମାସ ଗଲା, ଯେଉଁ ସେଥିରେ ତୁମକୁ ଏକ୍ସଟ୍ରା କିଛି କରିବାକୁ ପଡ଼ିବ, ତୁମକୁ ସଂକଳ୍ପ ନେବାକୁ ପଡ଼ିବ, ଠିକ୍ ଅଛି ମୁଁ ତ ଭଗବାନଙ୍କର ବ୍ରତ କରିପାରୁନି କିନ୍ତୁ ଭଗବାନ ଖୁସି ପାଇଁ ମୁଁ ଅଧିକା ଏତିକି ମାଳା ଜପ କରିବି ବା ଭାଗବତ ଏତିକି ପଢ଼ିବି ବା ଏ ସ୍ତୁତି ପଢ଼ିବି ବା ଏତିକି ସେବା କରିବି, ଏଇଟା କରିବାକୁ ପଡ଼ିବ। ଯେମିତି ଯେମିତି ସମସ୍ତେ ଧାମର ଲୋକ ରୁହନ୍ତି, କିଏ ପରିକ୍ରମା କରନ୍ତିନି, ଯେଉଁମାନେ ସବୁଦିନ ରହିଲେଣି କରିପାରନ୍ତିନି, ବୁଢ଼ା ହେଇଗଲେଣି, ବା କିଏ କାର୍ତ୍ତିକ ସରି ଏକାଦଶୀ କରନ୍ତି, କିନ୍ତୁ ସେମାନେ କାର୍ତ୍ତିକ ମାସ ହେଲା ମାନେ ଡେଲି କରିବେ, ଆମେ କରିପାରୁନୁ ଡେଲି, ଗୋଟେ ଏକ୍ସଟ୍ରା କିଛି କରିବୁ। ସେଭଳି ଆମେମାନେ ଯେହେତୁ ମନ୍ଦିରରେ ରହୁଛେ ବା ଘରେ ବି ରହୁଛେ, ଅଧିକା ଜପ କରିବା, ଅଧିକା ଶାସ୍ତ୍ର ଶ୍ରଦ୍ଧା କରିବା, କିଛି ଅଧିକା କରିବାକୁ ପଡ଼ିବ। ଅଧିକା କରିବାକୁ ହେଲେ ଆମକୁ ତ ସମୟ ନାହିଁ, ତେଣୁ ଦେହ ଜିନିଷଟାକୁ କମିଦେବାକୁ ପଡ଼ିବ, ଶୋଇବାଟା କମିବାକୁ ପଡ଼ିବ, ମାନେ ଯେତିକି ସମୟ ଆମର ୱେଷ୍ଟ ଯାଉ, ଯେଉଁଠି ଦେଖିବାକୁ ପଡ଼ିବ କେଉଁଠି କେଉଁଠି ନଷ୍ଟ ହେଉଛି ମୋର, ମୋତେ ଅଧିକା ଜପ ଦିମାଳା, ମୁଁ ଅଧିକା ଦିମାଳା କରିବି, ପ୍ରତିଦିନ ନିଶ୍ଚିତ ଭାଗବତ ପଢ଼ିବି କାର୍ତ୍ତିକ ମାସ ସାରା, ଆଉ ପ୍ରତିଦିନ ମନ୍ଦିରକୁ ଯିବି ଦର୍ଶନ କରିବି, ଯେମିତି ଗୋଟେ ସଂକଳ୍ପ ରଖନ୍ତି। ଆଉ ଯୁବକ ସ୍ୱାମୀ ଆମର ସବୁବେଳେ ମତ ଦେଇଛନ୍ତି ଆମର ଆହାରଟାକୁ କମାନ୍ତି, କାହିଁକି ନା ଆହାରକୁ କମେଇଲେ ଆହାରଟା ଅଧିକା ହେଲା ମାତ୍ରେ ମନ ବିକ୍ଷିପ୍ତ ହବ, ଆଉ ନିଦ୍ରା ଆଦି ଆସିବ, ଆଳସ୍ୟ ଆଦି ଆସିବ ଭୋଜନଟା ବଢ଼ିବା ପାଇଁ। ଆମର ଉପବାସ ହେଉଛି ପ୍ରାଧାନ୍ୟ ନୁହେଁ, ଆମର ଭୋଜନ ବୃଦ୍ଧିଟା ହେଉଛି ପ୍ରାଧାନ୍ୟ। ସେଥିପାଇଁ ପ୍ରଭୁପଦ ସେ ତ ଆଚାର୍ଯ୍ୟ ସେ ଜାଣିଛନ୍ତି, ସେ ସେଥିପାଇଁ ସବୁ ଏସେନ୍ସ ଦେଇଯାଇଛନ୍ତି। ପ୍ରଭୁପଦ କୁହନ୍ତୁ ତୁମର ସବୁଦିନ ହେଉଛି ଅଷ୍ଟିୟର ଲାଇଫ, ତୁମେ ସବୁଦିନ ବ୍ରତ କରୁଛ ବୋଲି ଜାଣ, ସବୁବେଳେ ଭଗବାନଙ୍କ ସେବାରେ ରହିଛ ତୁମେ ସବୁଦିନ ବ୍ରତ କରୁଛ ବୋଲି ଜାଣ, କାରଣ ଆମ ଶରୀରଟା ହେଉଛି ଗୋଟେ ବହୁତ ମୂଲ୍ୟବାନ ଶରୀର, ବିଶେଷ କରି ଯେଉଁମାନେ ମନ୍ଦିର ରହୁଛନ୍ତି ସାଧୁମାନଙ୍କର ଶରୀର ବହୁତ ମୂଲ୍ୟବାନ ଶରୀର, କାହିଁକି ନା ସେମାନଙ୍କ ଶରୀର ଦ୍ୱାରା ଭଗବାନଙ୍କର ଟଙ୍କା ମିଳିଯିବ କୋଟିଏ ଟଙ୍କା, କିନ୍ତୁ ଗୋଟେ ସେବକ ମିଳିବନି। କଲେକ୍ସନ୍ କରିଗଲେ ତୁମେ କୋଟିଏ ଟଙ୍କା କଲେକ୍ସନ୍ କରିକି ଆଣି ଗୋଟେ ମନ୍ଦିର କରିଦେଇପାରିବ, ମନ୍ଦିର କରିଦେଲା ପରେ ଭଗବାନଙ୍କୁ ଖୁସି କରିବା, ଭଗବାନଙ୍କ ପାଇଁ ରୋଷେଇ କରିବା, ଭଗବାନଙ୍କୁ ଭୋଜନ ଲଗାଲୁ, କୋଟିଏ ଟଙ୍କାର ମନ୍ଦିର କରିଦେଇଛ କିନ୍ତୁ ଗୋଟିଏ ଲୋକ ପାଇବନି, ଯିଏ ସେ କୋଟିଏ ଟଙ୍କାର ମନ୍ଦିରକୁ ଡେଡିକେସନ୍ ଦେବ, ଏଇଟା ହେଉଛି ଗୋଟେ ପ୍ରୋବ୍ଲେମ୍। ବର୍ତ୍ତମାନ ମନ୍ଦିର ଆଣି କରିପାରିବାକୁ 5 କୋଟି 6 କୋଟି ଟଙ୍କା 10 କୋଟି ଟଙ୍କାର ଗୋଟେ କଲେକ୍ସନ୍ କରିକି ଆପଣ 10 ବର୍ଷ ଭିତରେ କି 2 ବର୍ଷ ଭିତରେ କି 5 ବର୍ଷ ଭିତରେ ଗୋଟେ ମନ୍ଦିର ଠିଆ କରିଦେଇପାରିବେ, କିନ୍ତୁ ମନ୍ଦିର କାହାକୁ ରଖିବେ? ଭଗବାନଙ୍କୁ। ସେ ଭଗବାନଙ୍କୁ ସୁଖ ଦେବା ଲୋକ କମ୍, ତାକୁ କିଏ ଦେଇପାରିବା ନା, ଯାହାର 24 ଘଣ୍ଟା ସମୟ ରହିଛି, ଯାହାର ଫ୍ରି, ଯେ ଯାହା ଲାଇଫ୍ରେ କିଛି ବର୍ଡ଼ର ନାହିଁ, ଆଉ ଦ୍ୱିତୀୟ ତା ଲାଇଫ୍ରେ ବର୍ଡ଼ର ନଥିବ, ତାର ଭଗବାନ ପ୍ରତି ଆସକ୍ତି ଥିବା ଦରକାର, କାରଣ ସିଏ ଯେତେ ହେଲ୍ଦି ରହିବ, ସିଏ ଯେତେ ସୁସ୍ଥ ରହିବ, ରୋଗା ନ ହବ, ସିଏ ସେତେ କ'ଣ କରିପାରିବ? ଭଗବାନ ପାଇଁ ସେବା କରିପାରିବ, ଭୋଜନ କରିପାରିବ। ଆକଳି ଯୁଗରେ ବ୍ରତ ତପସ୍ୟା ଏଗୁଡ଼ା କଲା ମାନେ ତୁମେ ରୋଗ ହେଇଯିବ, କାହିଁକି ଯେହେତୁ ଖାଦ୍ୟର ଖାଦ୍ୟ ଜଳ ଯାହା ଆମେ ଯେଉଁ ପ୍ରସାଦ ପାଇବା, ଯାହା ଜିନିଷ ତିଆରି କରିବା, ସବୁ ମିକ୍ସ ଭେଜାଲ, ତ ଆଚାର୍ଯ୍ୟମାନେ ଯେଉଁ ପରମ୍ପରା ଦେଇଛନ୍ତି, କମ୍ ସେ କମ୍ ଏଇ ମାସ ଭିତରେ ଆମକୁ କିଛି ବଢ଼େଇବାକୁ ପଡ଼ିବ, ସବୁଦିନ କିଛି ମୋତେ ବଢ଼େଇବ, ଅଧିକା ଜପ କରିବି, ନହେଲେ ଏତିକି ସମୟରେ ଉଠିବି, ଏତିକି ଏତିକି ଶ୍ରଦ୍ଧା କରିବି, ଭଗବାନଙ୍କର ସ୍ମରଣ କରିବି, କୌଣସି ପ୍ରଜଳପ କରିବିନି, କାରଣ ସଂକଳ୍ପ କିଛି ନ କଲେ ଭକ୍ତି ହବନି। ଭକ୍ତିରେ ଭଗବାନଙ୍କର ଭକ୍ତି କରିବାକୁ ହେଲେ ଆମକୁ କିଛି ସଂକଳ୍ପ କରିବାକୁ, ଡିଟର୍ମିନେସନ୍ ପାୱାର କିଛି ଆଣିବାକୁ ପଡ଼ିବ, ସେଇଟା ପୁଣି କିଛି ଦିନ ଆସିବ, ପୁଣି କିଛି ଦିନ ପରେ ଭାଙ୍ଗିଯିବ, ଏଇଟା ଚାଲିବ। ଜୀବନରେ କେହି ଏମିତି ଏକାକି ଏକାକି ସଂକଳ୍ପ କରୁନାହାନ୍ତି, ସଂକଳ୍ପ ଯେମିତି ଧ୍ରୁବ ମହାରାଜ ଘର ଛାଡ଼ିଲେ, ତାଙ୍କୁ କିଏ ସଂକଳ୍ପର ସାହାଯ୍ୟ କଲେ? ତାଙ୍କ ମା କହିଥିଲେ ଯା ବଣକୁ ଯା, ତାଙ୍କ ମା ଏତେ ଶୁଦ୍ଧ ଥିଲେ, ତାଙ୍କର ମନୋଭାବଟା ସାଙ୍ଗେ ତାଙ୍କର ତାଙ୍କ ପାଖରେ ଗୋଟେ ସଂକଳ୍ପ ଶକ୍ତି ତାଙ୍କର ଆସିଗଲା, କାର ଧ୍ରୁବଙ୍କର, ନାଇଁ ମୁଁ ବଣକୁ ଯିବି, ଏକାକି କି ଇଚ୍ଛା କରିପାରିବନି। ତୁମେ ଯେତେ ପିଓର ହୁଅ, ତୁମର ଯେତେ ଶୁଦ୍ଧତା ଥାଉ, ତୁମେ ଏକାକି ରହିଛ ମାନେ ତୁମର ସବୁ ଡିଟର୍ମିନେସନ୍ ପାୱାର କମ୍, କାରଣ ଏଇଟା ଏକାକି ଚାଲିବାର ରାସ୍ତା ନୁହେଁ, ଏଠି ସବୁବେଳେ ସଙ୍ଗ ଦରକାର। ଆଉ ବିଶେଷ କରି ଭକ୍ତିରେ ପ୍ରଗତି କରିବା ପାଇଁ ଆମକୁ ଯେଉଁ ଡିଟର୍ମିନେସନ୍, ଆମର ପ୍ରତ୍ୟେକ ବ୍ୟକ୍ତିରେ ସମୟ ଅଛି, କିଏ କହିପାରିବେନି ମୋର ସମୟ ନାହିଁ ବୋଲି, କେତେ ବିଜି ଲୋକ କେହି ନାହିଁ, ସାଧାରଣ ଲୋକ ଯଦି କାମ କରୁଛି ଗୋଟିଏ ଦିନ ଯଦି ଚିନ୍ତା କରୁଛି, ଜଣେ ସାଧୁ ତା 10 ଗୁଣା 15 ଗୁଣା ଆମେ ଚିନ୍ତା କରୁଛୁ, ଗୋଟିଏ ଦିନ ଭିତରେ ଆପଣ ଗୋଟିଏ କଥା ଚିନ୍ତା କରୁଛନ୍ତି, ଏଇ କାମଟା ଯିବି, କାମ ସାରିଦେଇକି ପଳେଇ ଆସିବି, ଆମର ଗୋଟେ ପ୍ରତି ସେକେଣ୍ଡରେ ଗୋଟେ ଚିନ୍ତା ଅଛି, ଏଇଟା ଏଠି ହେଉଛି, ଏଇଟା ସେଠି ହେଉଛି, ଏଇଟା ଏଠି ହେଉଛି, ଏଇଟା ଭଗବାନଙ୍କର ଏଠି ହେଉଛି, ଏଠି ଏମିତି ହେଉଛି, ପୁରା ଗୋଟେ ଗୋଟେ ଦେଶ ମ୍ୟାନେଜମେଣ୍ଟ କରୁଛନ୍ତି ପ୍ରଧାନମନ୍ତ୍ରୀ, ତାଙ୍କଠୁ ବଡ଼ ବଡ଼ ସାଧୁମାନଙ୍କର ମ୍ୟାନେଜମେଣ୍ଟ, ବହୁତ ଯେମିତି ପ୍ରଭୁପାଦ ମହାରାଜ 70 ବର୍ଷ ବୟସରେ କେମିତି କେତେଟା କାର୍ଯ୍ୟ ଏକା ସାଙ୍ଗରେ ଚାଲିଥିଲା, ମନ୍ଦିର ଚାଲିଥିଲା, ବହି ପ୍ରଚାର ଚାଲିଥିଲା, ବହି ଲେଖା ଚାଲିଥିଲା, ଟ୍ରାନ୍ସଲେସନ ଚାଲିଥିଲା, ଡେଟ ଇନଷ୍ଟ୍ରେସନ ଚାଲିଥିଲା, ଲେଟର ଚାଲିଥିଲା, କନ୍ଭରସେସନ ଚାଲିଥିଲା, କେମିତି କରୁଥିଲେ, କେମିତି ସେ ଶକ୍ତି ଆସୁଥିଲା ଜାଣିବାକୁ ପଡିବ। ଏଇ ଯେଉଁ ଡିଟରମିନେସନ ପାୱାର ଯେଉଁ ଜୀବନର ସମସ୍ତଙ୍କ, ଏ ଯେଉଁ ମୁଁ ଏ କଥାରେ କହୁଥିଲି, କେହି କହିପାରିବେନି ମୋର ସମୟ ନାହିଁ ବୋଲି, ସମୟ ଆମ ପାଖରେ ନାହିଁ, କେବଳ ଗୋଟେ ଖାଲି ବଡି ଅଛି ବୋଲି ରେଷ୍ଟ ଦେବାକୁ, ରେଷ୍ଟ ନେବାକୁ ପଡ଼ୁଛି, ଯଦି ବଡିଟା ରେଷ୍ଟ ଆବଶ୍ୟକ ପଡ଼ନ୍ତାନି, ସମୟ ବି ନାହିଁ, ଏତେ ଏତେ ଭଗବାନଙ୍କ ପାଇଁ କରିବାର ଅଛି, ସମୟ ବି ନାହିଁ ଟୋଟାଲ, ଆଉ ସମସ୍ତଙ୍କର ସମୟ ଅଛି, ସମୟଟାକୁ ବ୍ୟବହାର ଶିଖିବା ଦରକାର। ଆମେ ସମୟ ନଷ୍ଟ ହେଇଯାଉଛି ଆମର ବହୁତ ଅନ୍ୟ ଇଏରେ, ଆମକୁ ଜଗିବାକୁ ପଡ଼ିବ ମୋତେ କେମିତି ମୁଁ ଭଗବାନଙ୍କର ଭକ୍ତିଟା ବଢ଼େଇବି, ଆଉ ସଂକଳ୍ପ ଶକ୍ତି ସେଥିପାଇଁ ଆଣିବାକୁ ପଡ଼ିବ, ଗୋଟେ ଡିଟରମିନେସନ ପାୱାର ଆଣିବାକୁ ପଡ଼ିବ, ଆଉ ସେଇଟା ଯଦି ଆମର ନ ବଢ଼ିଲା ଦିନକୁ ଦିନ ଆଉ ଆଉ ହେଇପାରିବନି। ଆପଣ ଭାବନ୍ତିନି ବୃଦ୍ଧ ହେଇଗଲେ ଆପଣ ଗୋଟେ ସଂକଳ୍ପ ଶକ୍ତି କିଛି ଗୋଟେ ଯାହା କୁହନ୍ତି ଡିଟରମିନେସନ ପାୱାର ଆଣି କିଛି କରିପାରିବେ ନାହିଁ, ସେତେବେଳେ ଆଉ ଇନ୍ଦ୍ରିୟମାନେ ଆଉ ମନ ସପୋର୍ଟ ଦେବନି, କରିବାର ଅଛି ତ ଏଇ ବୟସରେ କରିବାର ଅଛି, ଅଭ୍ୟାସଟା ରହିଗଲା ମାତ୍ର ସେ ଅଭ୍ୟାସଟା ରହିଯିବ। ଏଇସବୁ ବ୍ରତ ତପସ୍ୟା ଆମକୁ କ'ଣ କରନ୍ତି, ସୂଚନା ଦିଅନ୍ତି ଯେ ବ୍ରତ ସବୁ ବ୍ରତ ଯେଉଁ କରୁଛନ୍ତି ତାର ଅର୍ଥ ହେଉଛି କ'ଣ, ଗୋଟେ ସଂକଳ୍ପ, ବ୍ରତ ଅର୍ଥ ସଂକଳ୍ପମ, ସଂସ୍କୃତରେ ବ୍ରତ ଅର୍ଥ ସେ ଦେଶ ପ୍ରାୟ ସବୁ ସମୟରେ ଲେଖିଛି ସଂକଳ୍ପମ, ଗୋଟେ ସଂକଳ୍ପ କରାହେଲା, କୌଣସି ଗୋଟେ ଓଡ଼ିଆରେ ନାହିଁ ଯେମିତି ଢିଲମ ଢିଲା ମୁଣ୍ଡ, ସିଏ କେବେ ଭକ୍ତି ରାସ୍ତାର କିଛି ପଶିପାରିବେନି, ଗୋଟେ ସଂକଳ୍ପ ଜିନିଷ ଦରକାର, ପାୱାରଫୁଲ ଏ ଜିନିଷଟା, ସବୁବେଳେ ଗୋଟେ ଡିଟରମିନେସନ ରହିବ, ଏଇଟା ମୁଁ କରିବି ଏଇଟା କରିବିନି, ଯେକୌଣସି ପରିସ୍ଥିତି ଆସିଲେ ବି ମୁଁ ଏଇଟା କରିବିନି, ଆଉ ସେଇଟାକୁ ଭଗବାନ ପରମାତ୍ମା ଜଜ୍ କରୁଛନ୍ତି, ୟାର କେତେ ଡିଟରମିନେସନ ପାୱାର ଅଛି, କେତେ ସଂକଳ୍ପ ଶକ୍ତି ଅଛି, ମାନେ ସେ କାହିଁକି ହେଲ୍ପ କରିବେ। ତେଣୁ ଏଇ କାର୍ତ୍ତିକ ବ୍ରତ ଯେଉଁ ଚୈତନ୍ୟ ମହାପ୍ରଭୁ 64 ଅଙ୍ଗ ଭିତରେ ଅଙ୍ଗ ଦେଇଛନ୍ତି କାର୍ତ୍ତିକ ବ୍ରତ, ତେଣୁ ସେଥିପାଇଁ ପ୍ରତି ମନ୍ଦିରରେ ଆମର ଯେତେ ମନ୍ଦିର ଅଛି ସବୁ ମନ୍ଦିରରେ ଏଇ ଦାମୋଦରାଷ୍ଟ କମ୍ପାଟ କରାଯାଏ, ଦୀପଦାନ କରାଯାଏ, ଆଉ ବିଶେଷ କରି ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତ ବାତ୍ସଲ୍ୟ, ଭକ୍ତ ପ୍ରତି ଯେଉଁ ବତ୍ସଳତା, ଏଇଟାକୁ ସବୁବେଳେ ଆମେ ସ୍ମରଣ କରାଯାଏ, ଭଗବାନ କେତେ କେତେ ମହାନ, ଯଦି କୃଷ୍ଣ ଚାହିଁବେ ନିଜକୁ ଦେବା ପାଇଁ, ଜଗତର ସବୁଠୁ ମୂଲ୍ୟବାନ ଆମ 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 ଜୀବନରେ ସବୁଠୁ ମୂଲ୍ୟବାନ ଆମେ କ'ଣ ଜାଣିଛେ, ଗୋଟେ ଧନ, ଧନ ବହୁତ ଧନ ପ୍ରାପ୍ତ ହେବା ନା ଗୋଟେ ବଡ଼ ସମ୍ମାନ ପାଇବା, ଏଇଟାକୁ ମୂଲ୍ୟବାନ ନା ଏଇଟାକୁ କ'ଣ ଅଛି, 500-600 କୋଟି ଯେମିତି ଅମାନୀ ଫମାନୀ ଯେମିତି ତାଙ୍କ ନାଁ ସବୁ ବାହାରୁଛି, ତା ଭାଲି କହିଲେ ଆମେ କହିଲେ ଆମେ ଗୋଟେ ବଡ଼ ଲୋକ, ଆଉ ଗୋଟେ ବଡ଼ ପଦବୀ ନ କିଛି ଧନ, ୟା ଛଡ଼ା ତ ଆଉ କିଛି ନାହିଁ ଜଗତରେ ବଡ଼, ଏଭଳି ଭୌତିକ ଜଗତ, ଆଧ୍ୟାତ୍ମିକ ଜଗତରେ ବା ଜଗତରେ ଗୋଲକରେ ସବୁ ଚିନ୍ତାମଣି ଭୂମି, କଳ୍ପ ବୃକ୍ଷ, ସେଠି ପ୍ରଭୁ ଭଗବାନ କୃଷ୍ଣ ସେଠି ରହିଛନ୍ତି ଗୋଲକ ବୃନ୍ଦାବନରେ, ଆନନ୍ଦ ଐଶ୍ୱର୍ଯ୍ୟ ସବୁ କିଛି ଭରିପୁରି ହେଇକି ରହିଛି, କିନ୍ତୁ ସିଏ ଜଣେ ସାଧାରଣ ଭକ୍ତର ପାଖକୁ ଆସିକି ଭକ୍ତବଶ ହେଇଯାଉଛନ୍ତି, ତାର ଅଧୀନରେ ରହୁଛନ୍ତି, ଭଗବାନ କେହି ଅଧୀନରେ ରହିବେନି, ଆପଣ ପୁଅକୁ ବି ଅଧୀନରେ ରଖିପାରିବେନି, ଆପଣ ସ୍ତ୍ରୀକୁ ଅଧୀନରେ ରଖିପାରିବେନି, ଦେଖନ୍ତୁ ଆପଣ ପରୀକ୍ଷା କରି ସମସ୍ତେ ଚାହାନ୍ତି ମୁଁ ଆଉ ଜଣକୁ ଅଧୀନରେ ରଖିବି, ଦେଖୁନାହାନ୍ତି ଗୋଟେ ବସି ଖାଲି ଅଧୀନରେ ରହିବା ଜଗତର ସବୁଠୁ ବଡ଼ କଷ୍ଟ, ଜୀବନରେ କଷ୍ଟ କ'ଣ, ଆଉ କଷ୍ଟ ହେଉଛି ଏଇଟା ଜୀବନରେ ସବୁଠୁ ବଡ଼ କିଛି ଦୁଃଖ ଥାଏ, ସେ ହେଉଛି ଅଧୀନରେ ରହିବା, ପରାଧୀନତା ସ୍ୱୀକାର କରିବା, ଜୀବର ଆତ୍ମାର ଏଇଟା କାମ ନୁହେଁ ନା, ଆତ୍ମା ହେଉଛି କ'ଣ ପରମାତ୍ମାର ଅଂଶ ନା, ପରମାତ୍ମା ଇଣ୍ଡିପେଣ୍ଡେଣ୍ଟ, ଆତ୍ମା ଚାହୁଁଛି ମୁଁ ଇଣ୍ଡିପେଣ୍ଡେଣ୍ଟ, କିଛି ଜାଣିପାରୁନି ତୁମେ ଇଣ୍ଡିପେଣ୍ଡେଣ୍ଟ କେମିତି ହବ, ତୁମେ ରହିଛ ବଡ଼ିରେ ଶରୀରରେ ରହିଛ ବା, ତେ ପରମାତ୍ମାଙ୍କ ଦେଇ ପଳେଇଗଲେ ତୁମେ ତାଙ୍କ ସହିତ ରହିଲେ, କୃଷ୍ଣଙ୍କ ସହିତ ରହିଲେ ତୁମେ ଇଣ୍ଡିପେଣ୍ଡେଣ୍ଟ ହେଇକି ରହିଲ, ଏ ଜଗତରେ ଥିଲା ମାନେ ଆମକୁ ଡିପେଣ୍ଡେଣ୍ଟ ହେବାକୁ ପଡ଼ିବ, କିନ୍ତୁ ଆମ ନେଚର ହେଉଛି ଇଣ୍ଡିପେଣ୍ଡେଣ୍ଟ, ସେଇଟା ତ ଗୋଟେ କୁହନ୍ତିନି ଲୁହାଟା ସିଧା ଲୁହାଟାକୁ ବଙ୍କା କରିବ, କେମିତି ବଙ୍କା କରିବ, ସିଧା ଲୁହାଟାକୁ ବଙ୍କା କରିବ, ତୁମେ ତ କହିବ ଜବରଦସ୍ତି ମୁଁ ବଙ୍କା କରିବି, ସେଇଟା କ'ଣ ବଡ଼ ଏ ଯେଉଁ ରେଞ୍ଚି ଧରିକି ତୁମେ ବଙ୍କା କରିବ, ସେ କ'ଣ ଅଟକଣି ଭାଙ୍ଗିଯିବ, ତାକୁ ଲୁହାରେ ତାକୁ ଶାଳରେ ଯେଉଁ କୁହନ୍ତି ଅଗ୍ନି ଦେଇକି ତାକୁ ପାଣି ଦେଇକି ପୁଣି ବାଡ଼େଇବାକୁ ପଡ଼ିବ, ଅଗ୍ନିରେ ଦେଇକି ପିପିଡ଼ି ଦେଲେ ବି ହେଉନି, ତ ବେଣ୍ଡ କରିବାର ଅଛି ନା, ତାକୁ କୁହନ୍ତି ଯେଉଁ ଲୁହାକୁ ପାଣି ଦେଇପାରିଲେ ହେଲା, ଲୁହା ଚିନିକି ପାଣି ଦେବ, ସେ ଲୁହା କେତେ ପାଣି ଖାଇବ ଜାଣିଛ ନା, କେତେ ସମୟ ବୁଢ଼ା ହେବ, କେତିକି ହିଟ୍ ଦିଆହବ, ତାପରେ ତାକୁ ବେଣ୍ଡ ହେବ, ନହେଲେ ଫାଟିଯିବ, ଯେ ହିଟ୍ କଲେ ଫାଟିଯିବ ଲୁହା, ଅନ୍ନ ଦେବାରେ ଠିକ୍ ସେ। ଏଇଟା ଏଇଟା ହେଉଛି ଏଇ ପ୍ରୋସେସ୍, ଏଇ ଯେଉଁ ଉଦାହରଣ ଆମେ ଶୁଣୁଛେ ଏଇଟା ହେଉଛି ଆମର ପ୍ରୋସେସ୍। ଏଇ ଯେ ଭକ୍ତି ଯୋଗରେ ଆମକୁ ବେଣ୍ଡ କରାହେଉଛି, ଏତେ ଯେଉଁ ନୀତି ନିୟମ ଦେଇକି ଆମକୁ ଗୋଟେ ବଙ୍କା କରାହେଉଛି। କାହିଁକି ଆମ ନେଚର କ'ଣ, ଆମ ଅଧୀନ ରହିବାନି, ଇଣ୍ଡିପେଣ୍ଡେଣ୍ଟ ରହିବା ପାଇଁ ଇଚ୍ଛା ହେଉଛି। ଏଇଟା କାହିଁ କରିବି, ଏଇଟା କାହିଁ କରିବି, ଏଇଟା ସବୁବେଳେ ଗୋଟେ ଜୀବନ। ସେ କେବେ ଚାହିଁବନି ମୁଁ କାହା ଅଧୀନରେ ରହିବି, ପରାଧୀନତା ସ୍ୱୀକାର କରିବା। ସୁଖରେ ବି କେହି ଚାହିଁବେନି ମୁଁ ଆପଣଙ୍କ ଅଧୀନରେ ରହିବି। କିଏ କହିବେ, କିଏ ଆସି ଖୁସିରେ କହିବେ ଆଜ୍ଞା ମୁଁ ଆପଣଙ୍କ ପାଖରେ ରହିବି, ଅଧୀନରେ ରହିବି। ପାଖରେ ରହିଲେ ବି ନିଜ ଲୋକ ହେଲେ ବି ସେ ସ୍ୱାଧୀନ, ଯେମିତି ଆପଣଙ୍କ ପୁଅକୁ ଆପଣ କେତେ ଭଲ କଥା କୁହନ୍ତୁ, ଖାଇବା ପିଇବାକୁ ଦିଅନ୍ତୁ, ପଇସା ଦିଅନ୍ତୁ, ତାର ଗୋଟେ ଇଣ୍ଡିପେଣ୍ଡେଣ୍ଟ ନେଚର ରହିଛି। ସେ ଚାହିଁବ ମୁଁ କାହିଁ ବାପାଙ୍କ ଅଧୀନରେ ରହିବି। ଜୀବର ଯେତେ ଭୌତିକ ବୁଦ୍ଧିଟା ବଢ଼ିବ, ଭୌତିକ ସଙ୍ଗ ବଢ଼ିବ, ତାର ସେତେ ଇଣ୍ଡିପେଣ୍ଡେଣ୍ଟ ନେଚରଟା ଆସିବ, ଆସି ସେତେ ଦୁଃଖୀ ହବ। ଯିଏ ଭଗବାନ ସୁପ୍ରିମ୍ ଇଣ୍ଡିପେଣ୍ଡେଣ୍ଟ ପର୍ସନ୍, ସେ ଆସିକି ଅଧୀନ ହେବା ପାଇଁ ଚାହୁଁଛନ୍ତି। ବ୍ରଜରେ କେମିତି ଅଧୀନ ଭଗବାନ ଥିଲେ, କାହାର ଅଧୀନ ନଥିଲେ, ଭଗବାନ ବ୍ରଜରେ ପୁରା ପରାଧୀନ ଥିଲେ। ଯଦି ହିସାବ କରାଯାଏ, ସୁଖ କେବଳ ରାଧାରାଣୀ ଦିଅନ୍ତି କୃଷ୍ଣଙ୍କୁ, ଗୋପୀମାନେ ଦିଅନ୍ତି, କେବଳ ସେମାନେ ଜାଣନ୍ତି କୃଷ୍ଣଙ୍କୁ ସୁଖ ଦେବା କିଭଳି। ଆଉ କୃଷ୍ଣଙ୍କୁ ଯାହା ଆନନ୍ଦ ପ୍ରୀତି ସମସ୍ତେ ସୁଖ ଦିଅନ୍ତି, କିନ୍ତୁ କୃଷ୍ଣ ତାଙ୍କ ତରଫରୁ ସମସ୍ତଙ୍କର ପରାଧୀନତା ସ୍ୱୀକାର କରନ୍ତି, ତାଙ୍କ ଆନନ୍ଦ ଲାଗେ। ସେଥିପାଇଁ ଦଶମ ସ୍କନ୍ଧରେ ସେ ଲେଖିଲେ ନା, ନବମ ସ୍କନ୍ଧ ଲେଖିଲେ ଅମ୍ବରୀଶ ଚରିତ୍ରରେ, ଅହଂ ଭକ୍ତ ପରାଧୀନ, ଅହଂ ଭକ୍ତ ପରାଧୀନ, ମୁଁ ଭକ୍ତର ପରାଧୀନ, ଅସ୍ୱତନ୍ତ୍ର କିଦୃଶ ପରାଧୀନ, ତୁମେ ଆପଣ କିଭଳି ପରାଧୀନ ରୁହନ୍ତି କିଛି ଦିନ ପାଇଁ, ନା ଗୋଟେ ଅସୁବିଧା ପଡ଼ିଲେ ଆପଣ ପରାଧୀନ ରୁହନ୍ତି, ବା କିଛି ଗୋଟେ କଣ୍ଡିସନ, ନା ନା, ଅସ୍ୱତନ୍ତ୍ର ମୁଁ ଏଭଳି ପରାଧୀନ, ମୋର ସ୍ୱତନ୍ତ୍ରତା କିଛି ନଥାଏ, ମୁଁ କିଛି କହିପାରିବିନି। ଭଗବାନ ଏଭଳି ସ୍ୱତନ୍ତ୍ରତା ଭଗବାନଙ୍କର କିଛି ନଥାଏ। ସେଠି ବିଶ୍ୱନାଥ ଜଗଠା ତାଙ୍କ କମେଣ୍ଟରେ, ତାଙ୍କ ଟୀକାରେ ପ୍ରଶ୍ନ ଉଠୁଛନ୍ତି, ଦୁର୍ବାସା ପଚାରୁଛନ୍ତି, ପ୍ରଭୁ ଆପଣ ଭକ୍ତ କ'ଣ ଆପଣଙ୍କୁ ପରାଧୀନ ରଖିବା ପାଇଁ ଇଚ୍ଛା କରିକି, ଭକ୍ତକୁ ଭଲ ଲାଗିବ ଭଗବାନ ମୋ ଅଧୀନ ରୁହନ୍ତୁ ବୋଲି, ନନ୍ଦ ମହାରାଜ ଯଶୋଦା ତାଙ୍କୁ କ'ଣ ଭଲ ଲାଗୁଥିଲା, ଏ କା ନା ଏଇଟା କଲୁ, ବାଡ଼ି ଧରି ଦୌଡ଼ିବା, ଏଇ ଯେଉଁ ରସିରେ ବାନ୍ଧିବା, ତାଙ୍କୁ ଭଲ ଲାଗୁଥିଲା। ହଁ, ସେ ଜାଣିଛନ୍ତି କି, ସେ ଜାଣିନାହାନ୍ତି ଭଗବାନ ବୋଲି, ସେତିକି ସେ ଜାଣିଦେଇଥାନ୍ତେ ତାହେଲେ ଭଗବାନ ଅପରାଧୀନ କେମିତି ତାଙ୍କ ପାଖରେ ଥାନ୍ତେ। ସେଥିପାଇଁ ଯୋଗମାୟା ତାଙ୍କୁ ଆବରଣ କରି ରଖୁଥିଲା। କୃଷ୍ଣ ଚାହାନ୍ତି ମୁଁ ପରାଧୀନ ହେଇକି ରହିବି, କେଉଁଠି, ନନ୍ଦ ଯଶୋଦାଙ୍କର ପରାଧୀନ ହେଇକି ରହିବି। ବିଶ୍ୱନାଥ ଠାକୁର କହିଲେ କ'ଣ, ଆପଣ ଭକ୍ତ ଆପଣଙ୍କୁ ଅଧୀନରେ ରଖନ୍ତି, ନା ଆପଣ ଭକ୍ତଙ୍କ ଅଧୀନରେ ନିଜ ଇଚ୍ଛାରେ ରୁହନ୍ତି। ଭଗବାନ କହିଲେ ନା, ମୁଁ ନିଜ ଇଚ୍ଛାରୁ, ଏଇଟା ମୋର ଇଚ୍ଛା, ଭଗବାନ ଚାହାନ୍ତି ଏଇଟା, ଆମେ କ'ଣ ଚାହାନ୍ତି, ଆମର ବର୍ତ୍ତମାନ ଇଚ୍ଛା ଭଗବାନ ଆମ ଅଧୀନରେ ରୁହନ୍ତୁ। କେହି ବି ଭଗବାନଙ୍କୁ ଯେତେବେଳେ ପ୍ରାର୍ଥନା କରୁଛି, ସେ କ'ଣ କହୁଛି, ଆପଣ ଯେତେବେଳେ ବଡ଼ ଲୋକକୁ ପ୍ରାର୍ଥନା କରିବେ ଆପଣ କ'ଣ କରିବେ, ତାଙ୍କ କତିରୁ ପାଇବାର ଅଛି, ଆମର କାହା କତିରୁ ପାଇବାର କିଛି ଅଛି, ଭଗବାନଙ୍କ କତିରୁ। ଆଚ୍ଛା, ଦବା ଲୋକର ଇଚ୍ଛାଟା ଜାଣିବାକୁ ପଡ଼ିବ, ନା ମାଗିବା ଲୋକ ତା ଇଚ୍ଛାଟା କହିବେ ଦବା ଲୋକ। ଗୋଟେ ଛୋଟ ପଏଣ୍ଟ ଦେଖୁନାହାନ୍ତି, ଆମେ ଆସି କହୁଛୁ ପ୍ରଭୁ ମୋର ଗୋଟେ ପୁଅଟେ ହଉ, କି ମୋର ଟଙ୍କାଟେ ହେଇଯାଉ, କି ମୋର ଚାକିରି ମିଳିଯାଉ, କି ମୋର, କାହାକୁ ମାଗୁଛେ, ଭଗବାନଙ୍କୁ। ଆଚ୍ଛା, ଭଗବାନଙ୍କୁ ଯାହାକୁ ମାଗୁଛେ, ସେ ତାଙ୍କ ଇଚ୍ଛାଟା କ'ଣ ଜାଣିଛି କି, ସେ ତ ସ୍ୱତନ୍ତ୍ର, ତାଙ୍କ ଇଚ୍ଛାଟା ଆମେ ଜାଣିବା ପାଇଁ ଇଚ୍ଛା କରୁନୁ, ଆମ ଇଚ୍ଛାଟାକୁ ଆମେ କହିଦେଉଛେ ପ୍ରଭୁ ମୋର ଏଇଟା ଇଚ୍ଛା। ଆରେ ତୁମ ଇଚ୍ଛାଟାର କ'ଣ, ତୁମେ କାହିଁ ଇଚ୍ଛା କରୁଛ, ଆମର ଇଚ୍ଛାଟା ଏଇଟା, ଏଇଟା ହେଉଛି ସ୍ୱତନ୍ତ୍ରତା। ଆମେ ଭଗବାନଙ୍କର ଉପାସକ, କିନ୍ତୁ ଭଗବାନଙ୍କ ଇଚ୍ଛା ଆମେ ବୁଝିବା ପାଇଁ ଚେଷ୍ଟା କରୁନୁ, ଆମ ଇଚ୍ଛାଟା କ'ଣ, କିନ୍ତୁ ପୂଜାରୀ କାହାର, ପୂଜାରୀ ଭଗବାନଙ୍କର, କିନ୍ତୁ ପୂଜା କରୁଛେ କାହାକୁ, ପୂଜା ଭଗବାନଙ୍କୁ ଯୋଉ କରୁଛେ ପରୋକ୍ଷ ଭାବରେ ନିଜର ଇଚ୍ଛାକୁ ପୂର୍ତ୍ତି ପାଏ, ନିଜର ପୂଜା। ଆମର କିଛି ଇଚ୍ଛା ରହୁଛି ନା, ଆମ ଇଚ୍ଛାଟା ଆମକୁ କେବେ ସେଥିପାଇଁ ଓଡ଼ିଶାରେ ବହୁତ 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 ଗାଁ ଗହଳିରେ କଥା ସବୁ ଥିଲା, ସେଗୁଡ଼ା ଆଜି କାଇଁ ଆଉ ଲେଖା ହଉନି କି କହୁନାହାନ୍ତି, ଗାଁ ଗହଳି ସବୁ ଲେଖାଯାଏ ସେଗୁଡ଼ା ସବୁ, ପ୍ରଭୁ ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହେଉ, ଭଗବାନ ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହେଉ। କିଏ କ'ଣ ଧରନ୍ତି, କେତେ ଶବ୍ଦଟା କେମିତି ଗାଉନି ଶବ୍ଦରେ, କାହାକୁ କୁହାଯାଉଛି ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହଉ, ତାଙ୍କର ତ ଇଚ୍ଛା ହଉଛି ସେ ଯାହା ଇଚ୍ଛା କରିବେ ସାଙ୍ଗେ ସାଙ୍ଗେ କରିଦେବେ। ଭକ୍ତ କଣ କହୁଛି ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହଉ, ତା ଅର୍ଥ କଣ ମୋ ପାଇଁ ଆପଣଙ୍କର କେଉଁ ଯୋଜନା ସେଇ ଇଚ୍ଛାଟା ଆପଣଙ୍କର ପୂର୍ଣ୍ଣ। ଏଇଟା ଗୋଟେ ଟପ୍ମୋଷ୍ଟ ଡିଭୋସନାଲ ପ୍ଲାଟଫର୍ମ, ଏଇଟା ଭକ୍ତିର ଗୋଟେ ବହୁତ ବଡ ଜିନିଷ। ଜଣେ ପ୍ରତିଦିନ ପ୍ରତିଦିନ ମନକୁ କିଛି ଚିନ୍ତା ଆସୁଛି କି ନାହିଁ, ମୋ ଅସୁବିଧା ଅଛି ଏଇଟା ଅଛି, ଆମର ଅସୁବିଧା ହେଲା ମାନେ ଆମେ ଭକ୍ତ ହେଇଛେ ଭଗବାନଙ୍କୁ ଜଣେଇବା, ସଂସାର ଲୋକର ଅସୁବିଧା ହେଲା ମାନେ ସେ ସଂସାର ଲୋକକୁ ଜଣେଇବ, ଦେବତା ଭକ୍ତର ଅସୁବିଧା ହେଲା ସେ ଦେବତା ଲୋକକୁ ଜଣେଇବ, ଆମେ କାହାକୁ ଜଣେଇବା, ଭଗବାନ ଜଣେଇ ଦଉଛେ, ସେଟା ନୁହେଁ। ଆମେ କେବଳ ଭଗବାନଙ୍କୁ ଏତିକି କହିବା ଆପଣଙ୍କର ଯେଉଁ ଇଚ୍ଛା ସେ ଇଚ୍ଛାଟା ପୂର୍ଣ୍ଣ ହଉ, ମୋ ଜୀବନରେ ମୁଁ କ'ଣ ହେବି, କେମିତି ଯିବି, କ'ଣ ବଞ୍ଚିବି, କେମିତି ଖାଇବି, କିଛି ଆବଶ୍ୟକ ନାହିଁ, ମୋର ଚିନ୍ତା କରିବି ଆପଣଙ୍କ ଇଚ୍ଛା, ଶରଣାଙ୍ଗତି ସମର୍ପଣଟା ତ ଏଇଟା ଆଉ। ଏଇ ଯେଉଁ ଏଇ ଦାମୋଦର ଲୀଳାରେ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଭଗବାନ ଭକ୍ତର ପ୍ରେମାଧୀନ ହେଇଛନ୍ତି, ଅଧୀନ ହେଇଛନ୍ତି। ଏଇଟାକୁ ବ୍ରହ୍ମା ଶିବ ବି ଦେଖି ବିଚଳିତ ହେଇଯାଉଥିଲେ, ସେଥିପାଇଁ ସେ କହିବେ ଅଧ୍ୟାୟର ଲାଷ୍ଟରେ ନମେ ବିରଞ୍ଜି, ଶିବ ଯେଉଁ ପ୍ରସାଦ ପାଇନାହାନ୍ତି, ବ୍ରହ୍ମା ଯେଉଁ ପ୍ରସାଦ ପାଇନାହାନ୍ତି, ଏ ଗୋପୀ ଯଶୋଦା ସେଟା ପାଇଗଲେ, ଭଗବାନ ବସ ହେଇକି ରହୁଥିଲେ, ଭଗବାନ ଅଧୀନ ହେଇଯାଇଥିଲେ। ଭକ୍ତର ଏଇ ଯେଉଁ ଲୀଳା ସବୁ ପାଠ କରିବା ଭଗବାନ ଏ ଯଦି ଏଇ ଅଧ୍ୟାୟକୁ ଟୋଟାଲ ଆମେ ଦେଖିବା, ଏ ଯେଉଁ ଦାମୋଦର ବ୍ରତ ଆମେ କରୁଛେ, ଦାମୋଦର ଅଷ୍ଟକ ଯେଉଁ ପାଠ କରୁଛେ, ଏ ଟୋଟାଲ ସାର ଜିନିଷଟା କ'ଣ, ଭଗବାନଙ୍କୁ ପ୍ରେମରେ ବାନ୍ଧିବାକୁ ହେଲେ ବା ଭଗବାନ କେଉଁ କିଭଳି ଭକ୍ତର ଅଧୀନ ହୁଅନ୍ତି, ସେ ଭକ୍ତଟା କିଭଳି, ଏଠି ଯଶୋଦାଙ୍କର ଗୁଣଟା କେବଳ ରହିଲା। ଏଇ ଯେଉଁ ଅଧ୍ୟାୟଟା ଆମେ ପଢ଼ିବା ନବମ ଦଶମ ଯେଉଁ ଅଧ୍ୟାୟରେ, ଏଠି କାହାର ଗୁଣ ଅଧିକା, ସବୁ ଯଶୋଦାଙ୍କର। ଯଶୋଦା ଭକ୍ତ ସମାଜ ପାଇଁ ଯେ ପ୍ରତିଭୂବଳି ଏକ୍ଜାମ୍ପଲ ଉଦାହରଣ, ଦେଖ କୃଷ୍ଣଙ୍କୁ ତୁମକୁ ବାନ୍ଧିବାକୁ ହେଲେ ତୁମେ ଏଇଭଳି ଭାବରେ ବାନ୍ଧି ପାରିବ, ଆଉ ଏଇଭଳି ସାଧନ କରିବାକୁ ପଡ଼ିବ, ଏଇଭଳି ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ। ମନୋଭାବ ଆମେ କ'ଣ, ଆମର ଜୀବନଟା ଗୋଟିଏ ଏ ଶରୀର ତେଲ ଲୁଣ ସଂସାର କପଡ଼ା ରୁଟି କପଡ଼ା ମକାନ ଯାକ ୟାରି ଭିତରେ ରହିଗଲା, ୟା ଉପରକୁ ଯାଇପାରେନି, ମାନ ସମ୍ମାନ ଅତି ବେଶୀରେ ପୁଣି ତା ଉପରକୁ ଉଠିଗଲା ମାନ ସମ୍ମାନ। ଯେଉଁମାନେ ତେଲ ଲୁଣ ସଂସାରରେ ଷ୍ଟ୍ରଗଲିଂ କରୁଛନ୍ତି ସେ କ'ଣ ମାନ ସମ୍ମାନ ଦେଖୁଛନ୍ତି, ଗରିବ ଲୋକଟେ ମାନ ସମ୍ମାନ ଦେଖୁଛି, ଯେଉଁ ଲେବର ଯାଇକି ଯେଉଁ ଗାନ୍ଧୀ ମାର୍କେଟରେ ବସୁଛନ୍ତି, ଯେଉଁ ଲେବର ଯାଇକି ସବୁ ଏଇ ଯେଉଁ ବାଲେଶ୍ୱର ଗୋଲେଇରେ ବସୁଛନ୍ତି, ସେ ମାନ ସମ୍ମାନ ଦେଖୁଛନ୍ତି, ମୋ ପେଟ ଜଳି ଯାଉଛି ମାନ ସମ୍ମାନ କ'ଣ, ଯାହାର ରୁଟି କପଡ଼ା ମକାନ ନାହିଁ ସେ ତା ପାଇଁ ବ୍ୟସ୍ତ, ଯାହାର ରୁଟି କପଡ଼ା ମକାନ ମିଳିଗଲା ସେ ସମ୍ମାନ ପାଇଁ ବ୍ୟସ୍ତ। ଆମେ ଏତିକିରେ ଅତି ବେଶୀରେ ଏତିକି ସେତିକି ଯାଉଛେ, ଗୋଟେ ଜୀବ ଏତିରେ ସର୍ବଚେତନାରେ କେମିତି ଧନ ମିଳିବ, କେମିତି ଘର ମିଳିବ, ଅତି ବେଶୀରେ ଗୋଟେ ମାନ ସମ୍ମାନ ମିଳିବ, ଏଇଭଳି ଚିନ୍ତାରେ ଆମେ ରହିଯାଉଛେ। ଯେ ଭଗବାନଙ୍କ ଭଗବତ ପ୍ରାପ୍ତି ଭଗବାନଙ୍କୁ ପାଇବାକୁ ହେଲେ ଜଣେ ସାଧକ କ'ଣ କରିବା ଦରକାର, କିଭଳି ସାଧନ କରିବା ଦରକାର, ଯେଉଁ ସାଧନ ଦ୍ୱାରା କୃଷ୍ଣ ନିଜେ ଆସିକି ବସ ହେଇଯାନ୍ତି, ଭଗବାନଙ୍କୁ ପାଇବା ନା, ଆମେ ଭକ୍ତ କାହିଁକି ହେଇଛେ, ଜଣେ ପ୍ରଥମେ ବିଚାର କରିବା ଦରକାର ଆମେ ଭକ୍ତ କାହିଁକି ହେଇଛେ। ସବୁବେଳେ ଆମେ ଯେଉଁ ରହିଲେ ଆର୍ତି ଅର୍ଥାର୍ତି ଜିଜ୍ଞାସୁ ଜ୍ଞାନିଶ୍ଚ ଭରତ ଶ୍ରବ, ଏ ଚାରି ଭକ୍ତ ଉପରେ ଆମ ସ୍ଥିତିଟା, ଆମେ ସବୁବେଳେ ଆର୍ତି ଅର୍ଥାର୍ତି ହେଇକି ରହିଲେ ହବନି, ପ୍ରଭୁ ଯାହା କହିଛନ୍ତି ଆଚାର୍ଯ୍ୟ ଆସି ପୁରା ଯାହା କହିଥିଲେ ସବୁ ପୁରା ସ୍ପଷ୍ଟ ଦେଖାହଉଛି। କଳିଯୁଗରେ 99% ପ୍ରବାଦ ଲେଖିଛନ୍ତି, 99% ଆର୍ତି ଅର୍ଥାର୍ତି, ଭଗବାନ ତାଙ୍କୁ ବି ସୁକୃତିବାନ ବୋଲି କହିଛନ୍ତି, କମ୍ ସେ କମ୍ ସେମାନଙ୍କର ଅସୁବିଧା ଅଛି ଆଉ ପଇସା ପତ୍ର ନାହିଁ, ସେଥିପାଇଁ ମୋତେ ଭଗବାନଙ୍କୁ ଡାକୁଛନ୍ତି, ଠିକ୍ ଅଛି, କିଛି ଅସୁବିଧା ନାହିଁ, ସୁକୃତିବାନ ମୋତେ ଡାକୁଛନ୍ତି, କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ଆମର ସମସ୍ୟା ଥିଲା ଆମେ ଭକ୍ତ ହେଇଛେ, କେବଳ ଭକ୍ତ ହେବାର ଲକ୍ଷ୍ୟ ହେଉଛି ସମସ୍ୟାକୁ ସମାଧାନ କରିବା ନା, ସମସ୍ୟା ସମାଧାନ କଲା ପରେ କରିବା କ'ଣ, ତାପରେ ନେକ୍ସଟ ଷ୍ଟେପ୍, ଆପଣଙ୍କର ସମସ୍ୟା ଅଛି ସମାଧାନ ହେଇଗଲା, ତାପରେ ଆପଣ କ'ଣ କରିବେ, ସମସ୍ୟା ତ ସମାଧାନ କେବେ ହେଇପାରିବନି, ଗୋଟେ ସମସ୍ୟା ଯିବ ଆଉ ଗୋଟେ ସମସ୍ୟା ଆସିବ, ତାହେଲେ ଜୀବନରେ ଆମେ ଭକ୍ତଟା ଆମ ଭଜନଟା କେଉଁଥିରେ ଯିବ, କେବଳ ସମସ୍ୟାର ସମାଧାନ କରିବାର, ତାପରେ ସମସ୍ୟାର ସମାଧାନ ହେଲେ ଅସୁବିଧା କ'ଣ ଅଛି, ଗୋଟେ ଅସୁବିଧା ଅଛି, ସମସ୍ୟାର ସମାଧାନ ହେଇଗଲେ ଭୋଗ ବୁଦ୍ଧିଟା ବଢିବ, ଭୋଗ ତୁମର ପ୍ରୋବ୍ଲେମଟା ରହିଲେ ନା ମନ ଢିଲା ହେଇଯିବ, ମନଟା କେମିତି ଆଉ ଯାହାର ସମସ୍ୟା ରହିବନି। ସେଥିରେ ଭଗବାନ ଜାଣିଶୁଣି ଯୋଉ ଭକ୍ତକୁ ନିଜର ବୋଲି କରନ୍ତି ତାଙ୍କୁ ସବୁବେଳେ ସମସ୍ୟା ଭିତରେ ଛନ୍ଦି ଦିଅନ୍ତି, ସବୁବେଳେ ଦୁଃଖ ଭିତରେ ଦୁଃଖ ଦେଇକି ପାଖରେ ରୁହନ୍ତି। କାରଣ ତାଙ୍କୁ ନିଜର କରିବେ, ଦୁଃଖ ଦେଇକି ପାଖରେ ରହିବେ, ଅନୁଭବଟା ଦଉଥିବେ, ଦୁଃଖ ଦଉଥିବେ କିନ୍ତୁ ପାଖରେ ରହିଥିବେ। କାହିଁକି ତାଙ୍କୁ ସମସ୍ୟା ମୁକ୍ତ କରିଦେଲେ, ତାର ଶରୀର ଅଛି ନା, ଶରୀରରେ ତାର ଚିନ୍ତା ନାହିଁ, ସେଥିପାଇଁ ଜୀବନରେ ଯେଉଁମାନଙ୍କର ପ୍ରୋଜେକ୍ଟ ନାହିଁ ସେମାନେ ଭକ୍ତି କରିପାରିବେ। ପ୍ରୋଜେକ୍ଟ କ'ଣ କହୁଛି, ଯୋଜନା, ଗୋଟେ ପରିଯୋଜନା, ଗୋଟେ ପ୍ରକଳ୍ପ ତାଙ୍କ ଜୀବନରେ ନାହିଁ, ମିଶନ ନାହିଁ, ସେମାନେ ଭକ୍ତି କରିପାରିବେ। ଯେଉଁମାନଙ୍କ ଜୀବନରେ ଗୋଟେ ମିଶନ ନାହିଁ ସେମାନେ ଭକ୍ତି କରିପାରିବେ, କାହିଁକି ତାଙ୍କ ରେସ୍ପନ୍ସିବୁଲ ଆସିବନି। ଜୀବନରେ ଗୋଟେ ମିଶନ ରହିବା ଦରକାର, କିଛି ରେସ୍ପନ୍ସିବୁଲ ନେବା ଦରକାର। ଗୁରୁଦେବ ସେ କଥା କୁହନ୍ତି, ଯିଏ କିଏ କୃପା ପାଇବ, ଯିଏ ଯେତେ ଦାୟିତ୍ୱ ନେବ ଭଗବାନଙ୍କର, ଭଗବାନ ପାଇଁ ଯିଏ ଯେତେ ଦାୟିତ୍ୱ ରେସ୍ପନ୍ସିବୁଲ ନେଉଛି ସିଏ ସେତିକି କୃପାଟା ପାଇବ। ଖାଲି ଏମିତି ଆମେ କହିବା ମୁଁ ମାଳା କରିଦେବି, ମୁଁ ଆରାମସେ ରହିଛି, ମୁଁ ଝୁଡ଼ି ଝମେଳାରେ ପଶିବିନି, ତୁମେ ଝୁଡ଼ି ଝମେଳାରେ ପଶିବନି, ପାଣ୍ଡବମାନେ କ'ଣ ଝୁଡ଼ି ଝମେଳାରେ ପଶିବା ପାଇଁ ଚାହୁଁଥିଲେ? ପାଣ୍ଡବମାନେ ପାଞ୍ଚଟା ଗ୍ରାମ ବି ଦରକାର ନଥିଲା, ସେ ଭାରିକି ପଳାଉଥିଲେ, ତାଙ୍କୁ ଝମେଳାରେ ପଶେଇଲା କିଏ? କୃଷ୍ଣ ପଠେଇଲେ ନା, ଆଉ ଯେତେବେଳେ କହିଲେ ବିନା 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 ଯୁଦ୍ଧ ନଦେବି ମୁଁ ସୂଚକ୍ରମ ଦିନି, କିଏ ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ଜଣାନଥିଲା କି? ପାଣ୍ଡବମାନେ କହୁଥିଲେ ଆମେ ଝଗଡ଼ା କରିବା କ'ଣ ଦରକାର, ଆମେ ବଣ, ଆରେ ବଣରେ ଆମର ଜନ୍ମ, ବଣ ରହିବାର ଆମର ଅସୁବିଧା କ'ଣ ଅଛି? ପାଣ୍ଡବମାନେ ଝୁଡ଼ି ଝମେଳା ଚାହୁଁନଥିଲେ, ଝୁଡ଼ି ଝମେଳା କିଏ ଚାହୁଁଥିଲେ? କୃଷ୍ଣ ଚାହୁଁଥିଲେ, ତୁମକୁ କରିବାକୁ ପଡ଼ିବ ମୋ ପାଇଁ। ଯେତେବେଳେ ଆପଣ ନିଜ ପାଇଁ କରିବେ, ବିଶେଷ କରି ଭକ୍ତି ଜୀବନରେ ନିଜ ନିଜ ଲାଇଫ ଷ୍ଟାଇଲ ଆପଣ ମେଣ୍ଟେନ୍ କରିବା ପାଇଁ ଚାହିଁବେ, ସେ ସମସ୍ୟା କିଛି ହେବନି, କାରଣ ଆପଣ ଆଭଏଡ଼ କରିଦେଇ ପଳେଇଯିବେ। ନିଜ ନିଜ ଲାଇଫ ଷ୍ଟାଇଲଟାକୁ ଆପଣ ଆଭଏଡ଼ କରିଦେବେ, ଆପଣ ଏଇଠି ଗୋଟେ ବିଜନେସ୍ କରୁଛନ୍ତି, ଏଇଟା ଚାଲିଲାନି, ବନ୍ଦ କରିଦେବେ ପଳେଇଯିବେ, ସେଠି ପଡ଼ିଲାନି, ସେଠୁ ବେଡ଼ିଂ ଉଠେଇଦେବେ, ଏଠିକି ପଳେଇଯିବେ। କିନ୍ତୁ ଆପଣ ଯେତେବେଳେ ଭଗବାନଙ୍କର ଗୁରୁଙ୍କର ସେବା କରିବେ, କୁଆଡ଼େ ଯିବେ? ସେଠି ଝମେଳା ଭିତରେ ପଶିବେ, ନିଜର କିଛି ପ୍ରୋବ୍ଲେମ ନାହିଁ। ପ୍ରୋବ୍ଲେମ ଗୋଟେ ଡିଭୋଟର, ଯଦି ଗୋଟେ ସିନ୍ସିୟର ଡିଭୋଟର ନିଜର କିଛି ପ୍ରୋବ୍ଲେମ ନାହିଁ, ସେ ଯେଉଁଠି ରହିପାରିବ, ଭୋଗ କରିବା ଭକ୍ତ ତାର କଷ୍ଟ ଅଛି, କିନ୍ତୁ ଯେ ଯିଏ ଚାହୁଁଛି ଟିକେ ଭଜନ କରି ରହିବି, ସେ ଯେକୌଣସି ଜାଗାରେ ରହିପାରିବ। ଆକ୍ଚୁଆଲି ସେ ଯଦି ଶୁଦ୍ଧତା ମନୋଭାବ ଅଛି, ସେ ଝମେଳାରେ, ସେ କହିବ ଝମେଳାରେ ପଶିବା ଦରକାର ନାହିଁ। ହଁ, ତୁମେ ଆଜି ଏଠି ରହୁଛି, ଅସୁବିଧା ହେଲା, ଏଠୁ ଭାରି ପଳେଇବ ବୃନ୍ଦାବନ, ବୃନ୍ଦାବନ ଅସୁବିଧା ହେଲା, ତୁମେ ମାୟପୁର ପଳେଇବ, ମାୟପୁର ଅସୁବିଧା ହେଲା, କୁଆଡ଼େ କୁଆଡ଼େ ବି ତୁମେ ଯାଇପାରିବ, କାରଣ ତୁମେ ଏକାକି ଅଛ, ତୁମର ଲାଇଫଟାକୁ ତୁମେ ଯେମିତି ଚଳେଇ ଦେଇପାରିବ। କିନ୍ତୁ ଭଗବାନ ପାଖରେ ତୁମର ଯଦି ଭଗବାନଙ୍କ ଉପରେ ଦାୟିତ୍ୱ ରହିଛି, ଭଗବାନଙ୍କ ମନ୍ଦିର କରିଛ, ଭଗବାନଙ୍କ ସେବା ନେଉଛ, ତ କୁଆଡ଼େ ଯିବ? ତାହେଲେ ଯିଏ ନିଜ ଦାୟିତ୍ୱ ନେଇକି ନିଜେ ଭଲ ବଞ୍ଚିବା ପାଇଁ ଚାହୁଁଛି, ସେ ତାକୁ କୃପା ମିଳିବ ନା, ଯିଏ ଭଗବାନ ପାଇଁ ସବୁ ଝମେଳା ସବୁ ତା କୃପା ମିଳିବ? ଉଦ୍ଦେଶ୍ୟ ଭଗବାନ ଭଗବତ ପ୍ରତି, ସବୁବେଳେ ଆମେ ଆର୍ତି ଅର୍ଥାର୍ଥ ସ୍ତର ରହିଲେ ହବନି, ମୋ ସମସ୍ୟା ହେଉଛି ମୁଁ ସମାଧାନ କରିବି, ମୋର ଅର୍ଥ ଦରକାର, ମୁଁ ଅର୍ଥ କେମିତି ପାଇବି? ଆମକୁ କମସେ କମ ଆମେ ଭକ୍ତ ହେଇଛେ, ବିଶେଷ କରି ମହାପ୍ରଭୁଙ୍କ ଧାରାରେ ଏ ଯେଉଁ ନାମ ଆମେ ଗ୍ରହଣ କରୁଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ, ମୁଖ୍ୟ ପଥେ ଯିବ ପାଏ କୃଷ୍ଣ ପ୍ରେମ ଧନ, ମୁଖ୍ୟ ମୁଖ୍ୟ ହେଉଛି କୃଷ୍ଣଙ୍କର ପ୍ରେମ କିଭଳି ମୋ ହୃଦୟରେ ପଡ଼ିବ, ମୁଁ ଗ୍ରସ୍ତ ହୁଏ, ବ୍ରହ୍ମଚାରୀ ହୁଏ, ମୋ ହୃଦୟରେ କୃଷ୍ଣଙ୍କ ପ୍ରତି ଆସକ୍ତି କେମିତି ବଢିବ, ମମତା କେମିତି ବଢିବ, ପ୍ରେମ କେମିତି ବଢିବ, ଯାହାଦ୍ୱାରା ମୁଁ କୃଷ୍ଣଙ୍କୁ ପାଇପାରିବି। ଆରାମ ରହିବା ପାଇଁ ଆମେ ଭକ୍ତ ହେଇନେ, ସେଇଟା ଭୁଲି ଯାଆନ୍ତୁ। ଆପଣମାନେ କ'ଣ ଭାବୁଛନ୍ତି ମୁଁ ଜାଣିନି, ଆପଣମାନେ ତ କଷ୍ଟ ପାଉଥିଲେ, ଭଲ ଭଲ ଲାଗୁଥିବ ବର୍ତ୍ତମାନ, ହଁ ଠାକୁର ଡାକୁଛି, ଯାହା ହଉ ଆମେ ଛାଡ଼ିଦେଲେ ବଢ଼ିଆ ଜୀବନ, ଆଗରୁ କେତେ ଟେନସନ୍ ରହୁଥିଲୁ, କିନ୍ତୁ ଆମମାନଙ୍କ ଲାଇଫରେ ଆମେ ସବୁ ନିଜେ ଭୋଗିଲୁଣୁ। ଆରେ ଯିଏ ଚିନ୍ତା କରି ଦେଖାଯିବ ଦୁଃଖଟାକୁ, ସଂସାର କରିଦେବେ ତୁମେ ଏତେ ଦୁଃଖ ହେଇନଥାନ୍ତା, କିଛି ଆବଶ୍ୟକ ନାହିଁ। ସଂସାରରେ ତୁମ ସ୍ତ୍ରୀ ଏକୁଟିଆ କହିବ, ଏଠି ରାସ୍ତାଘାଟ ଲଗେଇ ତୁମକୁ କହିଦେବେ, ତୁମେ ଏତେ ହେଡ଼େକ୍ ବି ଲଗାଇବାକୁ ପଡ଼ିନଥାନ୍ତା, ଏତେ ଚିନ୍ତା କରିବାକୁ ପଡ଼ିବ ନଥାନ୍ତା। ସୁଖ ରହିବାକୁ ହେଲେ ଆପଣ ଚିନ୍ତା କରନ୍ତୁ, କବିମାନଙ୍କୁ 100 ବର୍ଷ କାନ୍ଦିବାକୁ ପଡ଼ିଲା କୃଷ୍ଣଙ୍କୁ ପାଇବା ପାଇଁ। ଆମେ ଆମେ ଯେଉଁ ଭାବୁଛେ ମୋତେ ଭୌତିକ ସୁଖ ମିଳିବ, ମୁଁ ଆରାମରେ ରହିବି ଭଗବାନଙ୍କ ଭକ୍ତ ହେଇକି, ନାଇଁ ସେଟା ଭଗବାନଙ୍କ ଭକ୍ତ କେବଳ ଆରାମ ରହିପାରିବନି। ଆଉ ସେ ଯେଉଁ ଆରାମ ଭଗବାନଙ୍କ ପାଇଁ ସେବା କରିବା, ସେଥିରେ ଯେଉଁ ସମସ୍ୟା ଆସୁଛି, ଯେଉଁ ଦୁଃଖ ଆସୁଛି, ସେଇଟା ହେଉଛି ପ୍ରକୃତ ସୁଖ। କାରଣ ଭଗବାନ କ'ଣ କେବଳ ଦୁଃଖ ଦେବେ କି? ସେ ଦୁଃଖ ଭିତରେ ପାଣ୍ଡବମାନଙ୍କର ପ୍ରତି ଦୁଃଖ ଭିତରେ ଗୋଟେ ବଡ଼ ଜିନିଷ ଥିଲା। କହିଲେ ଦେଖିବା ପାଣ୍ଡବଙ୍କର ଗୋଟେ ଦୁଃଖ ଅଛି, ଯେଉଁ ଦୁଃଖରେ ଭଗବାନଙ୍କର ଅନୁଭବ ନାହିଁ। ପାଣ୍ଡବମାନେ ଯାହା ପାଇଛନ୍ତି ସବୁ ଦୁଃଖରେ ଅନୁଭବ ପାଇଛନ୍ତି, ଦୁଃଖରେ ଭଗବାନଙ୍କୁ ଦେଖିଛନ୍ତି। ଭଗବାନଙ୍କୁ ଦେଖିବା ବେଳେ ଗୋଟେ ଦୁଃଖର ମିରର ଦରକାର। ଯେଉଁ 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 ସମୟରେ ଦ୍ରୌପଦୀ ଦେଖିଲେ କେତେବେଳେ କୁହନ୍ତୁ, ବସ୍ତ୍ରହରଣ ବେଳେ, ଜତୁଗୃହରେ, ଯେଉଁଠି ଯେଉଁଠି ସେମାନେ ଦେଖିଛନ୍ତି ସବୁବେଳେ ଅନୁଭବ ତାଙ୍କର ପାଇଛନ୍ତି କେତେବେଳେ, ବିପଦ ବେଳେ। ଆମେ ଯେଉଁ ଭାବୁଛେ ଆମର ସୁଖ କ'ଣ, ଦେହ ସୁଖ, ଆଉ କ'ଣ ଭଲ, ମୋ ଦେହ ରହିବ, ମୋତେ ସମ୍ମାନ ମିଳିବ, ମୋର କିଛି କଷ୍ଟ ହେବନି, ମୋର କିଛି ଶତ୍ରୁ ହେବେନି, ମୁଁ ଆରାମସେ ରହିବି, ଦ୍ୟାଟ୍ ଇଜ୍ ନଟ୍ ପସିବଲ। ଡିବୋଟି ପାଇଁ ଏଟା ସମ୍ଭବ ହେବନି। ତୁମେ ଆରାମସେ ରହୁଛ ଡିବୋଟି, ସୋ କଲ୍ ଡିବୋଟି ତୁମେ ହେଇକି ରହିପାର, କିନ୍ତୁ ବି ଏ ପରଫେକ୍ଟ ଡିବୋଟି, ଯଦି ଗୋଟେ ପରଫେକ୍ଟ ଡିବୋଟି ହେବା ପାଇଁ ଚାହୁଁଛ, ତୁମକୁ କିଛି ରିସ୍କ ନେବାକୁ ପଡ଼ିବ ଲାଇଫ୍ରେ। ରିସ୍କ ନ ନେଲେ କିଛି କରିପାରିବେ ନା, ଭଗବାନ କାହିଁକି ଆପଣଙ୍କର ଅଧୀନ ହେବେ? ଭଗବାନ ଯାହାର ଅଧୀନ ହେବେ ସେ ଦେଖିବେ, ଇଏ ଲୋକ ମୋତେ ଅଧୀନ କରିବା ପାଇଁ ଚାହୁଁନି ତ, ଭଗବାନଙ୍କୁ ତ ବୋକା ଭାବନ୍ତୁନି, ଭଗବାନ ବୋକା ନୁହନ୍ତି, ଆମେ ବୋକା। ପ୍ରଭୁ ଯାହାଙ୍କୁ, ଯିଏ ପ୍ରଭୁଙ୍କ ପାଖକୁ ଆସିବେ, ପ୍ରଭୁଙ୍କ ଆଗେ କ'ଣ ଜାଣିବେ, ଇଏ ଲୋକ ଆମର ଭୟ କ'ଣ ରହୁଛି ମୋତେ କହୁନାହାନ୍ତି। ଆମର ଯେତେବେଳେ ଭୟ, ଆମର କ'ଣ ଭୟ ରହୁଛି, ଏ ଲୋକ ମୋତେ କଣ୍ଟ୍ରୋଲ କରିବେ କି, ଏ ଲୋକ ମୋତେ ବାର୍ଗେନିଂ କରିବେ କି, ଏ ଲୋକ, ଆମର ଭୟ ରହୁଛି ନା, ଭଗବାନଙ୍କୁ ସେମିତି। ଏ ଭକ୍ତ ମୋତେ ଏତେ ଡାକୁଛି, ଏତେ ସେବା କରୁଛି, ଇଏ ମୋତେ କଣ୍ଟ୍ରୋଲ କରିବେ କି? ଭଗବାନ ଏଟା ମୁଁ କଣ୍ଟ୍ରୋଲ ହେବି, ମୁଁ ତାକୁ କଣ୍ଟ୍ରୋଲ କରିବି, ମୁଁ ନିଜେ ନିଜେ, କିନ୍ତୁ ଇଏ ମୋତେ ଯଦି କଣ୍ଟ୍ରୋଲ କରିବାକୁ ଇଚ୍ଛା କରୁଛି, ତାମାନେ ତାର କିଛି ଡିଜାୟାର, ଯିଏ କଣ୍ଟ୍ରୋଲ କରିବାକୁ ଇଚ୍ଛା କରୁଛି ତାର କିଛି ଡିଜାୟାର ଅଛି। ତେଣୁ ଏଇ ଏଇ ଯେଉଁ ସମ୍ପୂର୍ଣ୍ଣ ରହିଲା ଅଧ୍ୟାୟ, ଏ ଅଧ୍ୟାୟରେ, ଦୁଇଟି ଅଧ୍ୟାୟରେ ଦାମୋଦର ଲୀଳା ଯେଉଁ ରହିଛନ୍ତି, ଭଗବାନ କିଭଳି ଭକ୍ତର ବସ ହେଉଛନ୍ତି ନିଜ ଇଚ୍ଛା କ୍ରମେ, କେଉଁ ଭକ୍ତର ନା, ଯଶୋଦାଙ୍କର ପଦାଙ୍ଗ ଅନୁସରଣ ଯେଉଁମାନେ କରୁଛନ୍ତି, ନିଜର ସୁଖବାଞ୍ଛା ଯେଉଁମାନଙ୍କର ନାହିଁ ତାଙ୍କ ପାଖରେ ଭଗବାନ ଆସି ଅଧୀନ ହୁଅନ୍ତି। ଆମେ ଭକ୍ତ ଏଇଥିପାଇଁ ହେଇଛି, କୃଷ୍ଣଙ୍କୁ ପ୍ରାପ୍ତି କରିବା, କୃଷ୍ଣଙ୍କର ପ୍ରେମ ପ୍ରାପ୍ତ ହେବା। ଆଉ ସୁଖ ଦୁଃଖ ଏସବୁ ଜୀବନର ଗୋଟେ, ନା କାହାର ଯୋଗ୍ୟର ନାହିଁ, ନା କର୍ମୀର ନାହିଁ, ନା ଜ୍ଞାନୀର ନାହିଁ, ନା କ'ଣ ନାହିଁ, ସମସ୍ତଙ୍କର ଅଛି। କେବେ ଆପଣ ଭାବନ୍ତୁନି ଆପଣ ଦୁଃଖ ଚାଲିଗଲେ ଭଜନ ହୁଏ, ସୁଖ ଦୁଃଖ ସହିତ ଭଜନର କିଛି ସମ୍ପର୍କ ନାହିଁ। ଯଦି ନିର୍ମଳ ଭଜନ କଥା କୁହାଯାଏ, କେବେ ସୁଖ ଦୁଃଖ ସହିତ ଭଜନ କିଛି ସମ୍ପର୍କ ନାହିଁ, ସୁଖ ଦୁଃଖ ତାର ଚାଲିଥିବ ତା ରାସ୍ତାରେ। ଭଜନଟା ହଉଛି, ଇଏ ହଉଛି ସଙ୍ଗ ଆସକ୍ତିର କଥା। ଯେମିତି ପିତାମ ଭୀଷ୍ମଦେବ ଗୋଟେ ଦୁର୍ଯ୍ୟୋଧନ ପାଖରେ ରହୁଥିଲେ, ସେ ଭଜନ କରିପାରୁଥିଲେ। ଆପଣ ଗୋଟେ ଘଣ୍ଟାରେ ରହିପାରିବେ ଦୁର୍ଯ୍ୟୋଧନ ପାଖରେ? ଭକ୍ତ ପାଖରେ ଆମେ ରହିପାରୁନି, ସେ କ'ଣ ଭକ୍ତ କହିଲେ ତାର ମୋର ପଡ଼ୁନି, ମୁଁ ଆଉ ଏଠି ରହିବିନି, ଲୋକ ବେଡ଼ି ବାବୁଜୀ ବେଡ଼ିଙ୍ଗ ଉଠିବାକୁ ପଳେଇବ, ସେ ପ୍ରେସିଡେଣ୍ଟ ମୋ ସାଙ୍ଗେ ଝଗଡ଼ା କଲା, ଏଠି ଏମିତି କଲା, ଏ ଭକ୍ତ ଏମିତି କଲା, ମୁଁ ଏଠି ରହିପାରୁନି, ଏଠି ପଲିଟିକ୍ସ ହେଉଛି, ଉଠିବାକୁ ପଳେଇବ, ଆମେ ପଲିଟିକ୍ସ କହିଦେଇକି ପଳେଇ ଯାଉଛେ। କିନ୍ତୁ ଖାସ ବିଶ୍ୱର ସବୁଠୁ ବଡ଼ ପଲିଟିକ୍ସିଆନ ପାଖରେ ସେ ରହୁଥିଲା, ଯେଉଁଠୁ ଗୋଟେ ମିନିଟ୍ କିଏ ରହିପାରିବେନି, ଆର୍ ସେଇଭଳିଆ ମେଣ୍ଟାଲିଟିର ଲୋକ ରହୁଥିବେ। ଏତେ ସହଜ ନୁହେଁ, ଦୁଷ୍ଟ ପାଖରେ ରହିବା ଏତେ ସହଜ ନୁହେଁ, ପୁଣି ଦୂରଦାନ ବଳ ଲୋକ, ଆଉ କିଏ ରହିପାରିବ ଯିଏ ଭକ୍ତ ନୁହେଁ? ଆଉ ଜଣେ ଐକାନ୍ତିକ ଭକ୍ତ ଯିଏ ଜୀବନର ମୂଲ୍ୟ ବୁଝି, ସେ କେମିତି ରହୁଥିଲେ, କେତେ ରିସ୍କ ନେଇଥିଲେ ସେ? ସୁଖ ଦୁଃଖ ସହିତ ଭଜନ କିଛି ସମ୍ପର୍କ ନାହିଁ, କୃଷ୍ଣଙ୍କର ଇଚ୍ଛା ସହିତ ଯିଏ ଇଚ୍ଛା ମିଳିଛି ସେ ସବୁ ସ୍ଥିତିରେ ରହିପାରିବ। ଜୀବନଟାକୁ ଆପଣ ଏତେ ସହଜ ବୋଲି ଭାବନ୍ତୁନି, କେବଳ ଏତେବେଳେ ସହଜ ହେଇଯାଏ ଯେତେବେଳେ ସୁଖ ଦୁଃଖ ଉପରକୁ ଜଣେ ପଳାଏ, ଯେତେବେଳେ ଜଣେ କୃଷ୍ଣଙ୍କ ଇଚ୍ଛା ସହିତ ଏଇଟା ସବୁ ପ୍ରତି ପରିସ୍ଥିତିରେ କୃଷ୍ଣଙ୍କର ଇଚ୍ଛା ବୋଲି ଗ୍ରହଣ କରନି। ଅପମାନ ହେଲା, ମାନ ହେଲା, ସୁଖ ଆସିଲା, ଦୁଃଖ ଆସିଲା, ସବୁ ସମୟରେ ସେଥିରେ ଭଗବାନ ଗୀତାରେ ପୁରା କହିଦେଲେ କ'ଣ, ସୁଖମ ଦୁଃଖମ ସମମ କୃତ୍ୱା ଲାଭ ଲାଭ ଜୟାଜୟ। ଭଗବାନ କାହିଁକି କହିଦେଲେ, ଅର୍ଜୁନ ତୁମେ କାଲକୁଲେସନ କିଛି କରନି, କାଲକୁଲେସନ କଲେ ଠକିଯିବ ମୋ ପାଖରେ, ମୋର କ'ଣ ଲାଭ ହେଲା, ମୋର କ'ଣଟା ହେଲା, ମୁଁ କ'ଣ କରିବି, କୃଷ୍ଣଙ୍କ ଇଚ୍ଛାକୁ ନିର୍ଭର କର, ଜଣେଇବାର ତାଙ୍କୁ ଜଣା, ମୋର ଲାଭ କେତେ କ'ଣ ହବ ଆପଣଙ୍କ ହାତରେ, ମୁଁ ମୋର ଡ୍ୟୁଟି କରିବା ହାତ କରିବି। ଭଗବାନଙ୍କୁ ତୁମେ କ'ଣ ଡ୍ୟୁଟି କର, ଯୁଦ୍ଧଟା କର, ତୁମେ ଲାଭ କେତେ ହିସାବ କରନି, ତୁମେ କାହିଁ ହିସାବ କରୁଛ ବିଜୟ କିଏ ହବ, ଜୟ କିଏ ହବ, କିଏ ମୃତ୍ୟୁ ହବ, କାହାର ବିଜୟ ହବ, ଏଗୁଡ଼ା କାହିଁକି ଚିନ୍ତା କରିଛ, କିଛି ତୁମର ଆବଶ୍ୟକ ନାହିଁ। ତୁମେ ତୁମ କଥା ଚିନ୍ତା କରିବାର ଥିଲା, ମୋତେ କାହିଁକି ଆଣି ସାରଥି କଲ, ତୁମେ ତୁମର କଥାକୁ କାଲକୁଲେସନ କରିବାର ଥିଲା, ମୋତେ କାହିଁ ସାରଥି ତୁମେ କଲ, ଆବଶ୍ୟକ କିଛି ନାହିଁ। ଭଗବାନଙ୍କୁ, ଅର୍ଜୁନ ଭଗବାନଙ୍କୁ ସାରଥି କରିଥିଲେ ନା, ଆମକୁ ସେଇଭଳିଆ କରିବାକୁ ପଡ଼ିବ ଜୀବନରେ। ପ୍ରଭୁ ଆପଣ ଯେମିତି ଚଳେଇବେ ମୋତେ ଚଳ। ସେତେବେଳେ ଜୀବନଟା ଇଜି ହେଇଯାଏ। ସୁଖ ଦୁଃଖ ସେତେ କିଛି ଚିନ୍ତା କରନ୍ତୁନି। ସୁଖ ଦୁଃଖ ଗୋଟେ ଜୀବନର ଏଇଟା ଗୋଟେ କଣ କହୁଛନ୍ତି କଏନ୍ର ଦୁଇ ସାଇଡ୍ ଭଳିଆ, କଏନ୍ ଯୋଉ କଣ ଟଙ୍କାର ଦୁଇପଟ ନା ଅଶୋକ ସ୍ତମ୍ଭ, ଆଗରୁ ଗୋଟେ ଥିଲା ଅଶୋକ ସ୍ତମ୍ଭ ନା କଣ ହେଡ୍ ଟେଲ୍ କହୁଥିନି, ଆଉ ଗୋଟେ ଅଶୋକ ସ୍ତମ୍ଭ ଆଗରୁ ଥିଲା, ତା ଆର ପଟରେ ଲେଖା ହେଇଥିବ ଟଙ୍କାଟେ ଦୁଇ ଟଙ୍କା ତିନି ଟଙ୍କା। ପ୍ରଥମେ ଆମେ ଦେଖିଥିଲୁ ସେଇଟା ଏକ ପଇସା, ଏକ ପଇସା ଦୁଇ ପଇସା ତିନି ପଇସା ଚାରି ପଇସା, ପଇସା ହେଇଥିଲେ ପାଞ୍ଚ ପଇସା ଦଶ ପଇସା ପଚିଶ ପଇସା ପଚାଶ ପଇସା, ତାପରେ ଟଙ୍କାଟେ, ଟଙ୍କାଟେ ହେଲେ ବହୁତ ହେଲା ସେତିକି। ସେତେବେଳେ ତାର ସୁଥାଏ ନା ଗୋଟେ ଅଶୋକ ସ୍ତମ୍ଭ ଥିବ, ଆର ପଟରେ ଲେଖା ହେଇଥିବ ଏକ ପଇସା ଦୁଇ ପଇସା ଲେଖା ହେଇଥିବ। ସୁଖ ଦୁଃଖ ସେଇଭଳିଆ ଗୋଟେ କଏନ୍ର ଦୁଇ ସାଇଡ୍ ଭଳିଆ, ଏଇଟା ଜୀବନରେ ଗୋଟେ କିଛି ନୁହେଁ, ଏଇଟା ଏତେ ଇମ୍ପୋର୍ଟାନ୍ସ ଦେବା କି ଗୋଟେ ଭକ୍ତ ପାଇଁ କିଛି ଆବଶ୍ୟକ ନାହିଁ। ଏତେ ଦୁଃଖ ଆସୁଛି ଏତେ ସୁଖ ଏଇଟା ହବ, ଏ ସୁଖ ଦୁଃଖ ଭିତରେ ମୋତେ କ'ଣ ମିଳିଲା ସେତିକି ଚିନ୍ତା କରିବାର। ଏ ସୁଖ ଦୁଃଖ ଭିତରେ ଯେମିତି ପିତାମହ ଭୀଷ୍ମ ଗୋଟେ ଜୀବନରେ ଗୋଟେ ବହୁତ ବଡ଼ ପରୀକ୍ଷା ତାଙ୍କ ଜୀବନରେ ଭଗବାନ ତାଙ୍କୁ ଦେଖେଇ ଦେଇଛନ୍ତି, ଗୋଟେ ପ୍ରତିକୂଳ ପରିସ୍ଥିତିରେ ରହିକି ଗୋଟେ ଭଗବାନଙ୍କୁ ଡାକିବାକୁ ପଡ଼େ। ପୁଣି କାହାର ସନ୍ତାନ, ଗଙ୍ଗାଙ୍କର ପୁତ୍ର, ପୁଣି କିଏ ନା ବ୍ରହ୍ମଚାରୀ, ବାବାଜୀମାନଙ୍କର ଧୈର୍ଯ୍ୟ ଶକ୍ତି କମ୍, ସାଧୁମାନଙ୍କର ପ୍ରାୟ ଧୈର୍ଯ୍ୟ ଶକ୍ତି କମ୍, କାହିଁ କମ୍ ନା ସେମାନେ ତ ବ୍ରହ୍ମଚାରୀ ନା, ସେମାନେ ଘର ଦାୟିତ୍ୱ ନେଇନାହାନ୍ତି, ସେ ଏକୁଟିଆ ଚଳିଛନ୍ତି, ଆଜି ସଂସାର ଭିତରେ ରହିଲା ସେ ପେଶି ହେଇଯିବ, ସଂସାର ଭିତରେ ରହିଲା। ଆଖୁ କଳ ଯେମିତି ଦେଖିଛନ୍ତି ନା, ଆଖୁ କଳ କେମିତିକା ଭାବିଲେ, ଆଉ ଆଖୁ କଳ କେମିତିକା କେତେଟା ତାର ଥାଏ କହିଲ ଘୁରୁଛେ, ଖାଲି ପିଇ ଦେଇକି ଆସୁଛ ଦେଖିବନି ଆଖୁର ସେ ଯୋଉ ଘୁରା ଘୁରା ହଉଛି ମ ଗୋଲ ଗୋଲ ଥାଏ ତା ବେରିଙ୍ଗ ଭଳିଆ, କେତେ କେତେଟା ଥାଏ ତିନିଟା ଥିବ, ତିନିଟା କାହିଁ ରଖା ହେଇଛି, ଦୁଇଟା କାହିଁ ରଖା ହେଲାନି, ଖସିକି ଯାଇପାରିବନି ସେ, ବୁଝିପାରୁଛ ନା ନାଇଁ, ପଶିଲା ମାନେ ଭିତରେ ସେପଟୁ ସିଏ ଠେଲିବ କାଳେ ଭାରିବୁ, ଆଉ ଭାରିବୁ କି ଆଖୁ କଳ ଭିତରେ ପଶିଲେ ଭାରିପାରିବୁ, ସେ ଜୁସ୍କୁ ନିକାଳିକି ଛାଡ଼ିଦେବ, ତିନିଟା ଅଛି ଆଉ ପେଶିଦେବ ଆଉ ସଂସାର ସେଇଭଳିଆ, ସଂସାର ପଶିଲେ କୁଆଡ଼େ ତୁମେ ଭାରି ଆସିବ, ଭାରି ଗୋଟେ ପୁଅ ପିଠିପଟରେ ପୁଅ ବାଜିବ, ଆଗ ପଟରେ ଝିଅ, ସାଇଡ଼ରେ ସ୍ତ୍ରୀ, ଯିବ କୁଆଡ଼େ ବନ୍ଧୁ ବାନ୍ଧବ ଅଫିସର ପ୍ରେଷ୍ଟିଜ ଭିତରେ ପଶିଲେ ମାନେ ପୁରା ସାଇଜ ହେଇକି ବାହାରି ପଡ଼ିବ, ସହନଶୀଳଟା ପୁରା ପୁରା ରହିଛି ଆଉ ସେ ସେଇ ଜୀବନରେ ସବୁ ସହନଶୀଳ ହେଇଯାନ୍ତି, ଗ୍ରସ୍ତ ଜୀବନ ହଲଚଲ ହେଲେ ଚଳିବେ କି, ଯେ ଫଟପାଟ ଫଟପାଟ ହବ ସେ ବଞ୍ଚିପାରିବନି, ତା ସମ୍ମାନ ରହିବନି, ଡିଷ୍ଟର୍ବ ଲାଇଫ ରହିବ। ଆଉ ସାଧୁମାନେ କ'ଣ, ତାଙ୍କର ଚଢ଼େଇ ଭଳିଆ ବସା ଭାଙ୍ଗି ଉଠିବ ପଳେଇବେ, ତା ଧୈର୍ଯ୍ୟ ଶକ୍ତିଟା କମ୍, କିନ୍ତୁ ପିତାମ ବିଷୟ ଦେଖିଲେ ସେ ବ୍ରହ୍ମଚାରୀ ଥିଲେ, ସେ ବିବାହ ଚୋରା ହେଇନଥିଲେ, କିନ୍ତୁ ରେସ୍ପନ୍ସିବଲ ନେଇଥିଲେ ବୋଲି, ଗୋଟେ ଦାୟିତ୍ୱ ମୁଣ୍ଡ ଉପରେ ଗୁରୁ ଦାୟିତ୍ୱଟା ନେଇଥିଲେ ବୋଲି ସହଯୋଗ ପଡ଼ୁଥିଲା, ଦେଖୁନାହାନ୍ତି ଗୁରୁ ଦାୟିତ୍ୱ ନେଇଥିଲେ ବୋଲି ସହଯୋଗ, ପିତାମ ଭୀଷ୍ମ ବିଦୁର ଭିତରେ କ'ଣ ଡିଫରେନ୍ସ ରହିଲା, ଯଦି ଯଦି ବିଦୁରଙ୍କର ଆଉ ପିତା ବିଦୁର ମହାଭକ୍ତ ଯଦି ଡିଫରେନ୍ସଟା ଆମେ ଦେଖିବା କ'ଣ ଡିଫରେନ୍ସ ରହିଲା ତାଙ୍କର ସେ ବ୍ରହ୍ମଚାରୀ ବେଳେ ପର୍ସନାଲ ଲାଇଫ, ଠିକ୍ ଅଛି ମୋର ଏଇଟା ଅସୁବିଧା ହେଉଛି ମୁଁ ଇଏ ଅନ୍ୟାୟ କରୁଛି ମୁଁ ରହିପାରିବିନି ପଳେଇଗଲି, ମହାଜନ ଇଏ ନା କିଏ ପିତାମ ଭୀଷ୍ମ, ସେ କାହିଁ ପଡ଼ିକି ରହିଲେ, ସେ କ'ଣ ଘର ଛାଡ଼ିକି ପଳେଇ ପାରିନଥାନ୍ତେ, ତାଙ୍କର ଜାଗା ନଥିଲା, ଯିଏ ସରସଜ୍ୟାରେ ଶୋଇକି ଭୋଜନ କରିପାରୁଥିଲେ ସେ କ'ଣ ଗଛ ମୂଳରେ ଭୋଜନ କରିପାରିନଥାନ୍ତେ, ସେ କାହିଁକି ରହୁଥିଲେ, ତାଙ୍କର ଗୋଟେ ଗୁରୁ ଦାୟିତ୍ୱ ଥିଲା, ସେତେବେଳେ ଦୁଃଖଟାକୁ ତାଙ୍କୁ କିଛି ଦୁଃଖ ବୋଲି ଜ୍ଞାନ ହେଉନଥିଲା, ବୁଢ଼ା ବୟସରେ ଯୁଦ୍ଧକୁ ଓହ୍ଲେଇଥିଲେ ଯୁଦ୍ଧକ୍ଷେତ୍ରକୁ, ଇଚ୍ଛା ନଥିଲେ ବି ଯୁଦ୍ଧ କରୁଥିଲେ, କାହିଁକି ତାଙ୍କ ଗୁରୁ ଦାୟିତ୍ୱଟା ରହିଛି, ଦାୟିତ୍ୱ ନ ରହିଲେ ଭୋଜନ ହେବନି, ଇଏ ହେଉଛି ବିଲକୁଲ ଫ୍ୟାକ୍ଟ, ଯାହାର ଦାୟିତ୍ୱ ନାହିଁ ତା ଯାହାର ଗୋଟେ ମିଶନ ନାହିଁ ମୁଁ ଏଇଟା କରିବି ଭଗବାନଙ୍କ ପାଇଁ, ଯାହାର ସେଇ ଜିନିଷଟା ନାହିଁ ସେ କେବେ ଭୋଜନ କରିପାରିବେନି, ତା ମୁଣ୍ଡ ଢିଲା ରହିଲା ଆଉ ସେ ତାର ଉଠିବ ପଳେଇବ ଆଉ ତା ଏଠି ଅସୁବିଧା ହେଲା ଉଠିଲା ପଳେଇଲା, ସେ ଭଗବାନ କଥା ଚିନ୍ତା କରୁନା, ସେ କାହା କଥା ଚିନ୍ତା କରୁଛି, ତା ନିଜ କଥା, ମିଶନ ଦରକାର ଲାଇଫରେ, ମୋତେ କରିବାକୁ ପଡ଼ିବ କିଛି, ଯେମିତି ପ୍ରଭୁପାଦ ମହାରାଜ କ'ଣ କ'ଣ ପ୍ରାକ୍ଟିକାଲ ଅସୁବିଧା ଥିଲା, ସେ ସେ ଯିଏ ଯିଏ ଏଭଳି ଇଂଲିଶ କହିପାରୁଛନ୍ତି କେତେ ବର୍ଷ ତଳେ, ନାଇଁ ନାଇଁ ମୁଁ 1977 ମସିହାରେ ସିଏ ଗଲେ, 77 ଏଇଟା କେତେ ହେଲାଣି 43 ବର୍ଷ ହେଇଗଲେ, ତା 43 ବର୍ଷ ପୂର୍ବରୁ ସେ ଏଭଳି ଇଂଲିଶ କହୁଥିଲେ, ଦେଖିପାରୁଛନ୍ତି ତ, ସେ ଇଂଲିଶ ମିଡ଼ିୟମ ପିଲା, ବ୍ରିଟିଶର୍ସ ଲେକ୍ଚର ମାନେ ସବୁ ପାଠ ପଢ଼ାଉଥିଲେ କଲିକତାରେ, ସେ ସେଇଠି ପଢ଼ୁଥିଲେ, ତାଙ୍କର କ'ଣ ଦରକାର ଥିଲା ଘର ଛାଡ଼ିବା ଏ ବୟସରେ ଯିବା, ସେ ସମୟରେ ସେ କ'ଣ ଯୋଉ ଫାର୍ମାସି କରିଥିଲେ, ପ୍ରାୟ ଫାର୍ମାସି କରିକି ଏତେ ବଡ଼ କାମ କରୁଥିଲେ, ଗୁରୁ ଦାୟିତ୍ୱଟା ଅଛି। ସେଥିପାଇଁ ଦୁଃଖ ସୁଖ ଆଉ କିଛି ତୁମେ ହବନି। ଗୁରୁ ଦାୟିତ୍ୱ ଯେତେବେଳେ ମୁଣ୍ଡରେ ତୁମେ ନେଇଗଲ ଆଉ ସେଟା ଗମ୍ଭୀର ଭାବରେ ତୁମେ ଗ୍ରହଣ କରିନେଲ, ଆଉ ଭଗବାନ ତୁମକୁ ଛାଡ଼ିବେନି। ସୁଖ ଦୁଃଖ ତୁମକୁ କିଛି ଲାଗିବନି, ତୁମେ କରିବେ ତ କରିବ ଆଉ। ସୁଖ ଦୁଃଖଟାକୁ ଗୋଟେ ଇମ୍ପୋର୍ଟାନ୍ସ ଆମ ଲାଇଫରେ ନାହିଁ। ଆମ ଲାଇଫରେ ଗୋଟେ ବଡ଼, ଆମ ଜୀବନରେ ଗୋଟେ ବଡ଼ ଜିନିଷ ହେଉଛି ମୋତେ କୃଷ୍ଣଙ୍କ ପାଇଁ କିଛି କରିବାକୁ ପଡ଼ିବ ଜୀବନର ଦାୟିତ୍ୱ ନେଇ, ତାହେଲେ ମୋତେ କିଛି ମିଳିବ କୃପା। ଆନନ୍ଦ ପିତା ମୋ ବିଷୟ କାହିଁ ପଡ଼ି କରିଥାନ୍ତେ ନା, ମୁଁ ପିତାଙ୍କୁ ପ୍ରତିଶ୍ରୁତି ଦେଇଛି। ଏଇ ବଂଶରେ ଭରତ ବଂଶରେ, ଭରତ ବଂଶର ମହାନ ମହାନ ପୁରୁଷମାନେ ଦେଖୁନାହାନ୍ତି ନବମସ୍କନ୍ଧରେ କେଉଁ କେଉଁ ମାନେ ସବୁ ଆସିଲେ, ମହାନ ପୁରୁଷମାନେ ସବୁ ଆସିଲେ। କେଉଁ ବଂଶ ସେଟା? ସୂର୍ଯ୍ୟ ବଂଶ ନୁହେଁ କି, ସରି ଚନ୍ଦ୍ରବଂଶ ନୁହେଁ କି? ଏ ଚନ୍ଦ୍ରବଂଶରେ ଭଗବାନ କୃଷ୍ଣ ଆସିଲେ, ରାମଚନ୍ଦ୍ର ବଂଶ ସେ ରହିଲେ ସୂର୍ଯ୍ୟ ବଂଶ, ଏ ଚନ୍ଦ୍ରବଂଶ ଏଠି ଆସିବେ। ଜୀବନରେ ସେଇମାନେ ସହନ କରିପାରନ୍ତି ବା ସେଇମାନେ ସୁଖ ଦୁଃଖକୁ କେୟାର କରନ୍ତିନି, ସେ କୁଆଡ଼େ ଯାଏ ବି ତାର ଗୋଟେ ଲିଭିଯାଏ ସେ ଗୋଟେ ଦୁଃଖଟାକୁ। ଦେଖନ୍ତୁ ସାଧାରଣ ଲୋକ ତା ଦୁଃଖଟାକୁ କେହି ଭୁଲିପାରେ ନା, କେତେ ବର୍ଷର ଦୁଃଖ ଥିଲେ ସେଟା ତାର ମନ ଭିତରେ ଥିବ। ଗୋଟେ ସାଧୁର ଦୁଃଖଟା ଗୋଟେ ଦିନ ବି ରୁହେନା, ସେଥିପାଇଁ ସେ ଲେଖିଲେ ନା, ପୂର୍ବ ଇତିହାସ ଭୁଲିଲୁ ସକଲ ସେବା ସୁଖ ପାଇ, ମାନେ ଆମେ ତ ତୁମାର ତୁମେ ତ ଆମାର କି କାଜ ଅପରଧାନେ। ଜୀବନରେ ଦୁଃଖ ଯୋଉ ଗୁଡାକ ସେଟା ସାଧୁ ପାଇଁ କିଛି ନୁହେଁ, ସେ ଆଜି ଆଜି ଟିକେ ଦୁଃଖୀ ହେଇଯାଏ ଏଇ ଜିନିଷର, କାଲି କିଛି ନଥିବ, ପୁଣି ସେବା ସୁଖ ଗୋଟେ ମିଳିଗଲା ପାରିକି ପଡ଼ିବ, କିଛି ରହିବନି ଯଦି ସେ ଭଗବାନଙ୍କ ସେବାରେ ରହିଛି। ନହେଲେ ଦୁଃଖକୁ ଦୁଃଖର ବୋଝଟା ଏତେ ନା, ପୁରା ସବୁବେଳେ ସୁଖଟା ରହିବ, ସବୁବେଳେ ସୁଖଟା ଲାଗି ରହିବ, ପୂର୍ବର ଇତିହାସଟା ସବୁବେଳେ ତୁମ ମୁଣ୍ଡ ଭିତରେ ଆସି ପହଞ୍ଚିବ, ଏ ଟାଇମ୍ରେ ହେଇଗଲା, ପୁଅଟା ମରିଗଲା, ପୁଅଟା ମରିଗଲା, ଏଟା ହେଇଗଲା। ସେ ଯାଇଥିଲେ ବା ସେଠିକି, ସେ ବାବା କ'ଣ କହିଲା, ଯାଇଥିଲେ ଯେଉଁ ଗୋଶାଳା କଥା କ'ଣ କହିଲା, ସ୍ତ୍ରୀଟା ଚାଲିଗଲା ଆଜ୍ଞା, ଆଉ ମୁଣ୍ଡ ମୋର କିଛି କାମ କଲାନି, ମୋ ସଂସାରଟା ସ୍ତ୍ରୀଟା ଚାଲିଗଲା ଗଲା, ସବୁ ତ ବିଜନେସ୍ ଫିଜନେସ୍ ସବୁ ବନ୍ଦ, ଆଜି ବନ୍ଦ, ଆଉ ମନ ତ ଭଲ ଲାଗୁନି, ଆଉ କ'ଣ କରିବି, ଆଉ ଛୁଆଙ୍କୁ ସବୁ ଛାଡ଼ିଦେଇ ପଳେଇ ଆଇଲି, ଆଉ ମୋତେ ଭଲ ଲାଗୁନି, ସ୍ତ୍ରୀ ଚାଲିଗଲା ମାନେ ତା ସରିଗଲା, ସିଏ ତ ଗଲାଣି ଗଲାଣି, ତୁ 20 ବର୍ଷ ହେଲାଣି, ତୁ ଟିକେ ସୁସ୍ଥ ରହ, ପ୍ରେସର ହେଇକି ତା ବ୍ଲଡ଼ ପ୍ରେସର ହେଇକି ସବୁ ହେଇକି ତା ମୁଣ୍ଡ ଖରାପ, ଆଉ କିଛି ଭଲ ଲାଗୁ, ଏ ସ୍ତ୍ରୀ ତ କ'ଣ କହୁଥିଲା, ତ କ'ଣ ତୁ ତ ପୁଅମାନେ ବଡ଼ ବଡ଼ ହେଲାଣି, ସ୍ତ୍ରୀ ମରିବନି ତୁ ମରିବୁନି, ଶୋକଟାକୁ ଭୁଲି ପାରିବୁନି। ଏଇଟା ଜୀବନର ଭକ୍ତ, ଭକ୍ତ ବର୍ତ୍ତମାନ କ'ଣ ସେ ବାଲାନ୍ସ ଇନବାଲାନ୍ସ ଲାଇଫ, ଆମେ ଭକ୍ତି କଲେ ବି ଯଦି ନିରପେକ୍ଷ ଭାବରେ ଦେଖିବା ସେ ସୁଖ ଦୁଃଖ ଭିତରେ ବୁଡ଼ିକି ରହିଯାଉଛି। ଯେଉଁ ମାଳା ଜପ ହେଉଛି ତା ଭିତରେ କ'ଣ, ସୁଖଦିନେ ଭଜନ ହେଲାନି, ସୁଖଦିନେ କ'ଣ ହବ, ଯେଦିନ ସୁଖ ହବା ବୋଲି ହେଉ, ଯେଦିନ ଯିବାର ଅଛି କୁଆଡ଼େ, ସୁଖ ଅଛି ଆଜି ଯିବା, ପିଷ୍ଟି ଅଛି କ'ଣ, ସେଥିରେ କ'ଣ ମାଳା, ଖାଲି ଟଣା ଟଣି କରିଦେଇ କେମିତି ଗୋଡ଼େ ଦେଲେ ଗଲା, ସୁଖଦିନେ ମନ ଉଠିଲା, ଦୁଃଖଦିନେ ଆଉ ମନ ତ ଟୋଟାଲ ବୁଢ଼ା ବଳଦ ଭଳିଆ ଆଉ ଶୋଇକି ରହିବ ଆଉ, ଦୁଃଖ କ'ଣ ଜପ କରି କ'ଣ ଭଗବାନ ମୋତେ ସାହାଯ୍ୟ କଲେ, କ'ଣ ଆଉ ହେଲା, ମୋ ଜୀବନ ତ ବେକାର ଗଲା, କିରେ କରିବ କେତେବେଳେ ଜୀବନରେ ତା ଭଜନ, ଭଜନ ଭୌତିକ ସୁଖରେ ହୁଏ ନା କି ଦୁଃଖରେ ହୁଏ ନା, ଭଜନ ହେଉଛି ଦାୟିତ୍ୱର କଥା, ଗୁରୁ ଦାୟିତ୍ୱର କଥା, ପ୍ରୀତିର କଥାଟା, ପ୍ରୀତି ପାଖରେ ସୁଖ ଦୁଃଖ କିଛି ନାହିଁ। ଗୋଟେ ମା ଯେତେବେଳେ ତା ଛୁଆକୁ ଭଲ ପାଉଛି, ଦେଖୁନା ଗାଁ ଗହଳିରେ ଯେ ମା ତାକୁ ଭଲ ପାଉଛି ତା ଛୁଆକୁ, ସେ କାନିପାତ ହେଉଛି ବାହାର ଦ୍ୱାର, କାହିଁ ମୋ ଛୁଆ ନା, ମୁଁ ନିଜେ ଦେଖିଛି, ଆମର ତ ଛୋଟ 25 ଏକର ଜମି ସବୁ, ବହୁତ ମୁଗ ବିରି ଧାନ ସବୁ ପ୍ରକାର ଆଳୁ ସବୁ ସବୁ ଜିନିଷ ହୁଏ, ଗରିବ ଲୋକମାନେ ଯେଉଁ ଧାନ ପେଡ଼ା ପେଡ଼ା ହେଇକି ଆସିବ, ଏଇ ସମୟରେ ପେଡ଼ା ହୁଏ ଧାନ ଗୁଡ଼ା, ଏଇ ସମୟରେ ବେଶୀ ପେଡ଼ା ଯାଏ, ଷ୍ଟକ୍ ଧାନ ଗୁଡ଼ା ରହିଥିବ ସବୁବେଳେ ଅମାର କୁହନ୍ତି ନାହିଁ, ଅମାର ଅମାର ସବୁ ବାହାରିବ ସବୁ ଆସିବେ। ଏବେ ତ କାମ ଗରିବ ଲୋକମାନଙ୍କର ଏଇଠି ବି ଏଇ ପିରିୟଡ଼ ସବୁଠୁ ମାନେ ଖତରନାକ ପିରିୟଡ଼, ଧାନ ରୁଆ ସରିଲା ପରେ ଆଉ କ'ଣ କାମ, ସେତେବେଳେ ଧାନ ରୁଆ ତ ନଥିଲା, ସେତେବେଳେ ସବୁ ବୁଣା ହଉଥିଲା, ବୁଣା କେତେ କ'ଣ ହେଟା କୁହନ୍ତି, ବ୍ୟବସାୟ କରିଦେବେ, କରିଦେଇକି ସେ ମହି ମଡ଼େଇଦେବେ ସରିଲା, ଆଉ ଧାନ କାଟିଲା ବନ୍ଦ କିଛି କାମ ନାହିଁ, ସେତେବେଳେ ତ ଇଣ୍ଡଷ୍ଟ୍ରିକି ଯାଉନଥିଲେ, ସେ ଆସି କହିବେ ଆଜ୍ଞା ମୁଁ ଚାଉଳ ପାଛୁଡ଼ି ଦେବୁ, ଆଉ ଯେଉଁ କ'ଣ ହେଟା କଣି ଗୁଡ଼ା ଖୁଦ ଗୁଡ଼ା, ଖୁଦ ଗୁଡ଼ା ମା ଆମେ ନେଇଯିବୁ ଦେଲୁ, ସେ ଦିନମାନ ବସି ଚାଉଳ ପାଛୁଡ଼ି ଖୁଦଟା ନେଇ ରୋଷେଇ କରି ତା ଛୁଆ ଖାଇବାକୁ ଦେବ, ତାଙ୍କ ପେଟ ମୁଁ ଦେଖି ମୋର ମନେ ପଡ଼ୁଛୁ, ମୁଁ ଦେଖିଛି ଏଇ ଯେଉଁ ମା ମୁଁ ଗୋବର ଗୋବର ପାରିବା ପାଇଁ ଆସନ୍ତି, ଏଥର ସବୁ ଗୋବର ରୋଷେଇ ହୁଏ ନା, ଘର ଲିପିବା ପାଇଁ ଆସନ୍ତି, ତାଙ୍କ ପେଟ ଗୁଡ଼ାକ ମାନେ ଭିତରକୁ ବସି ଯାଇଥିବ, ମାନେ ଖାଇବାକୁ ନଥାଏ, ପେଟ ପୁରେନି, ପେଟ ପୁରେନି, ମୁଁ ଏଇଭଳିଆ ମୁଁ ସବୁ ଦେଖିଛି, ମୋର ପୁରା ମନରେ ଅଛି। ମୋର ଗୋଟେ ଛୋଟ ପିଲାବେଳେ ମୋର ମନରେ ଅଛି, ତାର 5-7 ପିଲା ଥିଲେ, ସେତେ ଗରିବ, ଗୁଡ଼ ଜାଣିଛୁ ନା, ଗୁଡ଼ ଗୁଡ଼ର ଗୁଡ଼ଟାକୁ ବଏଲ କରି 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 ତାକୁ ସବୁ ମିଠା କରନ୍ତି, ଗୋଡ଼ରେ ମିଠା, ଗୋଡ଼ରେ ଚକୋଲେଟ୍ ଭଳିଆ ସବୁ କରନ୍ତିନି ଗାଁ ଗହଳି, ସେ ସେୟା କରି ବିକ୍ରି କରିବ, ସାଙ୍ଗେ ସାଙ୍ଗେ 5 ଟଙ୍କା ପାଇଲେ ସେଥିରେ ଟିକେ ଯେଉଁ ପଇସା ମିଳିଲା ସେଇଟାକୁ ନେଇ ଆସିବ, ସେଥିରେ କ'ଣ ଟିକେ ଆଣିବ, ସେ ଯାଉ ଯାଉ କରି ଖାଆନ୍ତି 5-6 ଛୁଆ, ସେ ଯାଉ ଫୁଟୁଥିବ, ଚାରିକର ଛୁଆମାନେ ସବୁ ବସିଥି। ଲୋକ ଏଭଳି ବି ଜୀବନ ବିତାଉଛୁ, ସୁଖ ଦୁଃଖ ସହିତ କିଛି ସମ୍ପର୍କ ନାହିଁ ଆମର, ସେ ଏତିକି ସହିତ ତାର ଯେଉଁ ମାଆଟା ଥିବ ସେ କେତେ କଷ୍ଟ ଭୋଗୁଥିବ, 5 ଛୁଆ ଜନ୍ମ ଦେଇଛି ନା, ସେ କାହିଁକି ଏତେ ରିସ୍କ ନେଇଯାଉଛି, ସେ କାହା ପାଇଁ, ପିଲାଙ୍କ ପାଇଁ, ତାର ଗୋଟେ ଦାୟିତ୍ୱ ରହିଛି, ସ୍ନେହ ରହିଛି, ସେଥିପାଇଁ ସେ ଛାଡ଼ିପାରୁନି ପିଲା ଛୁଆ। ବହୁତ ବହୁତ ପୁରୁଷ ଅଛନ୍ତି ଯେଉଁମାନେ କି ଦାୟିତ୍ୱ ଘରେ ନିଅନ୍ତିନି, ସ୍ତ୍ରୀ ସବୁ ଦାୟିତ୍ୱ ନିଏ, ସ୍ତ୍ରୀ ଏତେ ଦାୟିତ୍ୱ କାହିଁକି ନେଉଛି, ତାର ଗୋଟେ ସ୍ନେହ ଜାଗ୍ରତ ହେଇଯାଇଛି ପିଲାଙ୍କ ପ୍ରତି, ପରିବାର ପ୍ରତି, ସେଥିପାଇଁ ସେ ଯେତେ ପ୍ରକାର ଦୁଃଖ ଆସୁଛି ଜୀବନରେ ସହି ନେଉଛି। ଜୀବନଟା ସେୟା, ଭକ୍ତି ଜୀବନଟା ସେୟା, ପ୍ରଭୁଙ୍କୁ ଭଗବାନ କୃଷ୍ଣଙ୍କୁ ଆମକୁ ପାଇବାକୁ ହେଲେ ଜୀବନରେ ସୁଖ ଦୁଃଖର ଉର୍ଦ୍ଧ୍ୱକୁ ଯିବାକୁ ପଡ଼ିବ, ସୁଖ ଦୁଃଖ ସମାନ କୃତ୍ୱା ଭଗବାନ ସେଥିପାଇଁ କହିଲେ, ସମ ସମବସ୍ଥା ରୁହ, ତା ପାଇଁ କିଛି ବ୍ୟସ୍ତ କରିବା ବ୍ୟସ୍ତ ହେବା ଉଚିତ ନାହିଁ। ସୁଖ ଦୁଃଖର ସାକ୍ଷୀ ଜୀବନରେ ସୁଖ ଦୁଃଖ ଯଦି ଚିନ୍ତା କରିବେ, ଜଣେ ଭକ୍ତର ନାଁ କୁହନ୍ତୁ ଯେଉଁ ଭକ୍ତର ଦୁଃଖ ନାହିଁ, ଜୀବନଟା କେବଳ ସୁଖରେ ଚାଲିଛି ସମସ୍ତଙ୍କର, ସେମାନେ ସେ ସୁଖ ଦୁଃଖ ପାଇଁ କିଛି ଚିନ୍ତା ହିଁ କରନ୍ତି ନା। ତେଣୁ ଆମେ ସାଧନ ଯେଉଁ କରୁଛେ, ଆମେ ଏଇ କଥା ପଡ଼ିଛି, ଭଗବାନଙ୍କୁ ଯେଉଁ ପ୍ରାପ୍ତି ହେବାକୁ ହେଲେ ଯଶୋଦା ମାତାଙ୍କର ପଦାଙ୍କୁ ଅନୁସରଣ କରିବାକୁ ପଡ଼ିବ, ମୋତେ କୃଷ୍ଣଙ୍କୁ ପାଇବାର ଅଛି, ଆଉ କୃଷ୍ଣଙ୍କୁ ପାଇବାକୁ ହେଲେ ତାଙ୍କୁ ନିର୍ମଳ ପ୍ରୀତି କରିବାକୁ ପଡ଼ିବ। ଏମିତି ନୁହେଁ ଯେ ଖାଲି ଜପ କରିଦେ, ମୋର ଜପ ସରିଗଲା ମୁଁ ମୋର ରାସ୍ତାରେ ରହିବି, ଠିକ୍ ଅଛି, ସ୍ୱର ପାଇଁ କିଛି ଆବଶ୍ୟକ ଅଛି, କିନ୍ତୁ ପ୍ରୀତିଟା ସ୍ୱର ଆବଶ୍ୟକ ମେଣ୍ଟେଇ ଦେଲା ପରେ ଆମକୁ ପୁଣି ଚିନ୍ତା କରିବାକୁ ପଡ଼େ, ମୋର ଆତ୍ମା ପାଇଁ ବି କିଛି କର୍ତ୍ତବ୍ୟ ଅଛି ନା, ମୁଁ ଭକ୍ତ ହେଇଛି ନା, ମୋର କେମିତି ଭଗବାନ ପ୍ରତି ମମତାଟା କାହିଁକି ବଢ଼ୁନି, ଆସକ୍ତିଟା କାହିଁକି ବଢ଼ୁନି। ଗୋଟେ ଓଡ଼ିଆରେ ଗାଁ ଗହଳି ଲୋକ କୁହନ୍ତି ନା, ଅଭାବ କେବେ ମେଣ୍ଟେ ନା, ଅଭାବଟାକୁ ମେଣ୍ଟେଇ ପାରିବି କେବେ ମେଣ୍ଟେଇ ପାରିବେନି, ହେଲେ ପଢ଼ୁଛନ୍ତି ହ୍ୟୁମାନ୍ ୱାଣ୍ଟସ୍ ଆର୍ ଅନଲିମିଟେଡ୍, ଅନଲିମିଟେଡ୍ କହିଦେଲେ, ଅଭାବ ମନ ତିଆରି କରେ, ମନଟା ଅଭାବ ତିଆରି କରୁଛି, ସବୁ ଜିନିଷର ଅଭାବ, ଯେଉଁଟା ମିଳିଯାଇଛି ଆମେ ଭାବେ ଆମେ ଗରିବ, ଆମର ଗୋଟେ ଯାହାର ସାଇକେଲ ନାହିଁ ସିଏ କ'ଣ ମନ ଦୁଃଖ କରୁଛି, ମୋର ଗୋଟେ ସାଇକେଲ, ସାଇକେଲ ଖଣ୍ଡେ କରିଦେଲେ କାମଟା ମିଳନ୍ତା, ଯାହାର 1 ଗାଡ଼ି ଅଛି ସିଏ ବି ମନ ଦୁଃଖ କରୁଛି, କ'ଣ କରିବା ଏ ଗାଡ଼ିଟା ହେଲା, ଇଏ ଭଲ ପଡ଼ୁନାହିଁ, ଏଇଟା ଏସିଟା ଭଲ ନାହିଁ, ଏଇଟା ଏମିତି ନାହିଁ, ଏଇଟା କମ୍ଫର୍ଟେବୁଲ ନାହିଁ, ଏଠି ବେଲୁନ ନାହିଁ, ମରିଯିବି, ମନ ଅଭାବ ତିଆରି କରେ, ସବୁ ମନର କାମ, ଏହାର ଉର୍ଦ୍ଧ୍ୱକୁ ଆମକୁ ଯିବାକୁ ପଡ଼ିବ। ମାନେ ଯଶୋଦା, ଏଇ ଯଶୋଦା ମାଙ୍କର ପଦାଙ୍କ ଅନୁସରଣ କରି ଯଶୋଦାଙ୍କର କେବଳ ଗୁଣଗାନ ହେଇଛନ୍ତି, ଭଗବାନ କୃଷ୍ଣ ବସ ହେଇଛନ୍ତି, ତାଙ୍କର ବି କିଛି ଚାତୁର୍ଯ୍ୟ ଦେଖିବା, କିନ୍ତୁ ବିଶେଷ କରି ମହିମା ଯଶୋଦା କିଭଳି ତାଙ୍କର ଶୁଦ୍ଧ ପ୍ରେମରେ ଶୁଦ୍ଧ ଭାବେ ବ୍ରଜେଶ୍ୱରୀ କରେ ନବନ୍ଦର, ଭଗବାନଙ୍କୁ ବାନ୍ଧିଲେ ନା ଶୁଦ୍ଧ ଭାବରେ, ଆମକୁ ଶୁଦ୍ଧ ହେବାକୁ ପଡ଼ିବ। ଲେଖୁନାହାନ୍ତି ଲୋକ କ'ଣ ଏଇ ଯେଉଁ ଘିଅମାନଙ୍କର ବିଶୁଦ୍ଧ, ବିଶୁଦ୍ଧ ଲେଖୁଛନ୍ତି, ଶୁଦ୍ଧ ବି ଲେଖୁନାହାନ୍ତି, ବିଶୁଦ୍ଧ ଘୃତ, ବିଶୁଦ୍ଧ ବିଶେଷ ଭାବରେ ଶୁଦ୍ଧ ହେଇଥିବ ଅନ୍ତରରେ, ଆମ ସେଇଭଳି ହେଲେ ଯାଇ ଭଗବାନ ପାଇବା, ଶୁଦ୍ଧ ବି ଚଳିବନି, ବିଶୁଦ୍ଧ ବିଶେଷ ଭାବରେ ଶୁଦ୍ଧ ହେଇଥିବ, ଅନ୍ତରରେ କିଛି ନଥିବ, ନିଜର କାମନା ବାସନା ନିଜର ସୁଖ କିଛି ନଥିବ, କେବଳ କୃଷ୍ଣ। ଶୁଣୁଥିଲେ ନା ଗତକାଲି ନା କେବେ କହୁନଥିଲେ, କୃଷ୍ଣ ପିତା, କୃଷ୍ଣ ମାତା, କୃଷ୍ଣ ପ୍ରାଣ ଧନ, କୃଷ୍ଣ ହେଉଛନ୍ତି ମୋର ପିତା, କୃଷ୍ଣ ହେଉଛନ୍ତି ମୋର ମାତା, କୃଷ୍ଣ ହେଉଛନ୍ତି ମୋର ପ୍ରାଣ ଧନ, ଏଇଟା ହେଉଛି ବିଶୁଦ୍ଧ ଭାବନା, ମୋର ସବୁକିଛି କୃଷ୍ଣ, ଶିଷ୍ୟ ହିଁ ମୋର ସବୁକିଛି, ଆଉ ତାଙ୍କର ତୁମର ଚେଷ୍ଟା ତେବେ ଉପାର୍ଜିବ ଧନ, ଆଉ ମୁଁ କାହିଁକି ଟଙ୍କା ପଇସା ରୋଜଗାର କରୁଛି, କେବଳ ତାଙ୍କର ପାଇଁ, ମୁଁ କୃଷ୍ଣଙ୍କ ପାଇଁ ସବୁକିଛି କରୁଛି, ଏ ବିଶୁଦ୍ଧ ଭାବନା ହୃଦୟ ଭିତରେ ଆସିଲେ ହିଁ କୃଷ୍ଣ ବସ ହୁଅନ୍ତି। ତେବେ ଆମେ ଆରମ୍ଭ କରିବା ନବମ ଅଧ୍ୟାୟର ଆରମ୍ଭରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, କାରଣ ବ୍ରଜରେ ପୂର୍ବରୁ ବ୍ରଜର ସମସ୍ତ ନବନୀତ ଚୋରି କୃଷ୍ଣଙ୍କର ସବୁ ଲୀଳା କହିଲେ, ବିଶେଷ କରି କେମିତି ଚୋରି କରୁଥିଲେ ନବନୀତା, ବ୍ରଜରେ ଯେଉଁ କୃଷ୍ଣଙ୍କୁ ଚୋର 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 ବୋଲି ସମସ୍ତେ ଡାକନ୍ତି, ମାଖନ ଚୋର। ଆମର ଆମର ଦୁନିଆରେ ଆମର ଚୋର ହଉଛି ସବୁଠୁ ଖରାପ, କିନ୍ତୁ ଭଗବାନ ହେଲେ ବ୍ରଜରେ ପ୍ରସିଦ୍ଧ ସେ ଚୋର ଥିଲେ, ଚୋରି କରୁଥିଲେ ବ୍ରଜବାସୀ ମାନଙ୍କୁ ସୁଖ ଦେବା ପାଇଁ। ସୁଖ କିଏ ଦେଇପାରିବ? ଗୋଟେ ଦୁଃଖୀ ଜୀବ, ଗୋଟେ ଆଉ ଗୋଟେ ଦୁଃଖ ଦୁଃଖୀ ଲୋକର ମୁହଁରେ କଣ ହସ ଫୁଟେଇବ? ଏତିକି ଗୋଟେ ସାଧାରଣ ଫିଲୋସଫି ଆମେ ବୁଝିପାରୁନି। ଆମେ କାହା କତିରେ ଦୁଃଖ କଥା ଯଦି ହୃଦୟରୁ ଉଘାଡ଼ି କହିବା ବି କିଏ ଆମ କଥା ବୁଝିପାରିବ? ସେଇଟା ଗୋଟେ ଦୁଃଖୀଟା, ସିଏ କଣ? ଆପଣ ଏବେ ଦେଖୁନାହାନ୍ତି କାହା କତିରେ ତୁମ ଦୁଃଖଟା କୁହ, ସିଏ ଛପେଇ ଦଉଛି ତା ଦୁଃଖଟାକୁ, ତୁମକୁ ଗୋଟେ ଆଶ୍ୱାସନା ଦେଇଦଉଛି। ତା ଦୁଃଖ କଥାଟା ସେ ତୁମ କତିରେ କହୁନି, ଯେ ତୁମେ ତା ଦୁଃଖ କଥା କହୁଛ, ସିଏ ଆଉ ଜଣେ କାହା କତିରେ କହୁଥ। ସମସ୍ତଙ୍କର ଏ ଅକୁହା କଥା ତ କହିପାରିବେନି ଆଉ, ସଂସାର ଗୋଟେ ଏମିତିକା ଜିନିଷ, ତୁମେ କହିପାରିବନି କାହା କତିରେ, ଗୋଟେ କୁହନ୍ତି କହିପାରିବନି କି ସହିପାରିବନି, ଭାରି କଷ୍ଟ, ବହୁତ କଷ୍ଟ ସଂସାର। ଭଗବାନଙ୍କ ଭକ୍ତି ବିନା, ଯଦି ପ୍ରଭୁଙ୍କର ଭକ୍ତି ଆମେ ଆଉ ତା ପ୍ରତି ଜଣେ ଭଗବାନଙ୍କର ପ୍ରତି ଆସକ୍ତି ହେଇଗଲେ ସଂସାର ପ୍ରତି ସେ ଏତେ ଏତେ ଗୁରୁତ୍ୱ ଦିଏ ନା। ଠିକ ଅଛି, ସଂସାର ତ ସରଳ ଥିଲା ବୋଲି ସଂସାର ହେଇଛି, ଭଗବାନ ତାକୁ ଚଳେଇବେ, ଚାଲ ତାଙ୍କ ଏଟା ତାଙ୍କର। ତେବେ ବ୍ରଜରେ ଏ ଚୋରନ ଉପରେ ସେ ପ୍ରସିଦ୍ଧ ଥିଲେ, ସୁଖ କିଏ ଦେବ ଏ କଥାରେ କୁପଡ଼ ଥିଲା। ସୁଖ ଭଗବାନ ଦେଇପାରିବେ, ଆଉ କିଏ ଦେଇପାରିବେନି, କୃଷ୍ଣ ହିଁ ଦେଇପାରିବେ, ସେ ପରମାତ୍ମା, ସେ ମନ ଇନ୍ଦ୍ରିୟ ବୁଦ୍ଧିର ମାଲିକ, ସେ ଚାହିଁବେ ସୁଖ ଦେଇପାରିବେ। ଆମେ କ'ଣ ପ୍ରଚେଷ୍ଟା କରି ସୁଖୀ ହେବା? ଯେଉଁ ସ୍ଥାନରେ ଆପଣ ଯାଇକି ପହଞ୍ଚନ୍ତୁ ସେଠି କରମ ଫଳଟା ନା, ଏଇଠି ଏଇଠି ଆମର କରମ ଫଳ ଅଛି, ଆମେରିକା ଗଲେ କରମ ଫଳ ରହିବନି, ଏଇଠି ଆମର କରମ ଫଳ ଅଛି, ଆମେରିକା ଗଲେ କରମ ଫଳ ରହିବନି। ତ ଯୁଆଡ଼େ ଯାଉ ମାନେ ତୁମ କରମ ଫଳଟା ସବୁଆଡ଼େ ରହିବ, ଆଉ ତୁମ ଘରେ ରୁହ, ବାହାରେ ରୁହ, ଯୁଆଡ଼େ ରୁହ, କରମ ଫଳଟାକୁ ଖଣ୍ଡନ କଲେ ତ ତୁମେ ସୁଖୀ ରହିବ। କରମ ଫଳଟା ଖଣ୍ଡନ କରିବା ଶକ୍ତିଟା କାହାର ଅଛି? ଭଗବାନ କୃଷ୍ଣଙ୍କର। ତେଣୁ ଏଇ କୃଷ୍ଣ ଯେ ଚୋରି କରୁଥିଲେ ବ୍ରଜରେ, ସୁଖଦେବ ଗୋସ୍ୱାମୀ ଏଇ ବ୍ରଜର ବିଭିନ୍ନ କୃଷ୍ଣଙ୍କର ମାଖନ ଚୋର ଲୀଳା, ବିଭିନ୍ନ ଲୀଳା ବର୍ଣ୍ଣନା କଲା ପରେ ତାଙ୍କ ମନରେ ଗୋଟେ ଦିବ ଗୋସ୍ୱାମୀ ତାଙ୍କ ମନରେ ଉଦିତ ହେଲା, ଆରେ କୃଷ୍ଣଙ୍କର ଗୋଟେ ଆଉ ଗୋଟେ ଲୀଳା ରହିଗଲା, ଏବଂ ଗୋଟେ ପ୍ରଶ୍ନ ପଚାରିଥିଲେ। ଏ ପ୍ରଶ୍ନରେ ବି ସନ୍ତୁଷ୍ଟ ହଉନଥିଲେ ସୁଖଦେବ ଗୋସ୍ୱାମୀ, ଏ ପରୀକ୍ଷିତ ମହାରାଜ, ଏ ଯଶୋଦା ନନ୍ଦ କଣ ଏମିତି କରିଥିଲେ ଯାହାଙ୍କର ସ୍ତନ ସ୍ୱୟଂ ଭଗବାନ କୃଷ୍ଣ ପାନ କଲେ? ଏଟା କେବେ ଦେଖାଯାଏ? କିମ କରୋଦ ବ୍ରହ୍ମାନ୍ ନନ୍ଦମ କିମ କରୋଦ ବ୍ରହ୍ମାନ୍ ଯଶୋଦା କିମ ନନ୍ଦମ କିମ କର ମହାଭାଗା, କଣ ସେ ମହାଭାଗ୍ୟବାନ କଣ କାମ କଣ ଏମିତି କାର୍ଯ୍ୟ କରିଥିଲେ ଯେ ଯେଉଁଥିପାଇଁ ସେମାନେ କୃଷ୍ଣ ତାଙ୍କର ସ୍ତନ୍ୟପାନ କଲେ? ସେଠୁ ସୁଖଦେବ ଗୋସ୍ୱାମୀ ବ୍ୟାଖ୍ୟା କରିକି କହିବେ, ଏବଂ ପୂର୍ବରେ ଏମିତି ଧରା ବସୁଥିଲେ କିନ୍ତୁ ସେଥିରେ ସେ ଖୁସି ହେଲେନି, କଣ ଏମିତି ତପ କରିକି ଗୋଟେ ଭଗବାନଙ୍କୁ ପାଇଯିବ ଏମିତି? ହଁ, ତପ କରି ଭଗବାନ ପାଇପାରିବ, କିନ୍ତୁ ଏଭଳି ଭଗବାନ ତାଙ୍କର ବସ ହେଇକି ଏମିତି ଏତେ ସବୁ କାର୍ଯ୍ୟ କରିବ, ଏହାର କିଛି ଗୋଟେ ଇତିହାସ ରହିଛି। ସେ ଭକ୍ତ କିଭଳି, ସେ କଣ କଣ ସାଧନ କରିଥିଲେ ଯାହାଙ୍କର ବସ ଭଗବାନ କୃଷ୍ଣ ହେଇଥିଲେ? ତାକୁ ଗୋଟେ ସାଧନର ଫଳ ଏଇଟା ହଉଛି ନିତ୍ୟ ତାଙ୍କର ନନ୍ଦ ଯଶୋଦା ନିତ୍ୟ ପିତାମାତା, ତାଙ୍କର ଭାବଟା କଣ? ସେ ଭାବଟା ଏଠି ଏଇ ଅଧ୍ୟାୟରେ ସେ ପ୍ରକଟ ହେଇଛନ୍ତି। ସେ ସୁକ ବାଚ ଏକଦା ଗୃହଦାସୀ ସୁ ଯଶୋଦାନନ୍ଦ ଗେହିନୀ କର୍ମାନ୍ତର ନିଯୁକ୍ତା ସୁ ନିର୍ମମନ୍ଥ ସ୍ୱୟଂ ଦଧି। ଏକଦା ଗୋଟିଏ ଦିନ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏବଂ ଆଚାର୍ଯ୍ୟମାନେ ଯୁବକ ସମାଜ ଆଚାର୍ଯ୍ୟମାନେ ଲେଖିଛନ୍ତି, ଏକଦା ଦୀପମାଳିକା ମହୋତ୍ସବ, ଏଇ ଦୀପାବଳି ଦିନ ଏଇ ଯେଉଁ ଯଶୋଦା ଆମର କ'ଣ ନାମବନ୍ଧନ ଲେଟା ହେଇଥିଲା, କେବଳ ଦୀପାବଳି ଦିନ ହେଇଥିଲା, ଏବଂ ଦୀପମାଳିକା ଉତ୍ସବ କୁହାଯାଏ, ଏଇ ଦିନ ହିଁ ଏଇ ଲେଟା ହେଇଥିଲା ଦାମୋଦର ଲୀଳା। କୃଷ୍ଣଙ୍କୁ ଯେଉଁ ବାନ୍ଧିଥିଲେ କିଏ? ଯଶୋଦା ମାତା, ସେଇ ଦିନରେ ହିଁ ବାନ୍ଧିଥିଲେ। ଏଇଟା ଏକଦା ଦୀପମାଳିକା, ଆଉ ଗୋବର୍ଦ୍ଧନ ପୂଜାଟା ଆଗେ ଆଗେ ପଡ଼ୁଛି କ'ଣ, ତାପରେ ଗୋବର୍ଦ୍ଧନ ପୂଜା, ତେଣୁ ସେ ଗୋବର୍ଦ୍ଧନ ପୂଜା ପାଇଁ ଏମାନେ ଆଗରୁ ପଳେଇଛନ୍ତି। କିଏ? ନନ୍ଦ ଉପନନ୍ଦ, ଘରେ ପ୍ରାୟ କେହି ନାହାନ୍ତି, କିଏ ପୁରୁଷ ଲୋକ ଘରେ କେହି ନାହାନ୍ତି, ସମସ୍ତେ ଯାଇଛନ୍ତି କେଉଁଠିକି? ଗୋବର୍ଦ୍ଧନ ପୂଜାର ଆୟୋଜନ କରିବା ପାଇଁ। ସେତେବେଳେ ତ ଗୋବର୍ଦ୍ଧନ ପୂଜା ନଥିଲା, ସେତେବେଳେ ଏଇଟା ଗୋବର୍ଦ୍ଧନ ପୂଜା ସୁରୁ ହେଇନି, ସୁରୁ ପରେ ହବ, ଇନ୍ଦ୍ର ପୂଜା ପାଇଁ ସେ ଯାଇଛନ୍ତି, ଇନ୍ଦ୍ର ଯଜ୍ଞ ପାଇଁ ଯାଇଛନ୍ତି। କିନ୍ତୁ ଯଶୋଦା ମାତାଙ୍କୁ ଗୋଟେ ବହୁତ କଷ୍ଟ ଲାଗୁଥିଲା, ପୁଅ ଯେତେ ଖରାପ ହେଲେ ବି ସଂସାରରେ ଗୋଟେ ଦେଖ, ପୁଅ ଯେତେ ଖରାପ ହେଲେ ପିଲା ଛୁଆଙ୍କ ନାଁରେ କହିଲେ ମାନେ ମା ବାପାଙ୍କୁ କ'ଣ ଲାଗେ, ବହୁତ କଷ୍ଟ ଲାଗେ। ଯଶୋଦା କୃଷ୍ଣଙ୍କର ସବୁ ଗୁଣରେ ତାଙ୍କୁ ଆକର୍ଷଣ ଲାଗୁଥିଲା, କିନ୍ତୁ ଗୋଟିଏ କଥା ତାଙ୍କୁ ଭଲ ଲାଗୁନଥିଲା, ପୁଅ ମୋର ଚୋରି କରୁଛି, ଏଇଟାକୁ ସେ ଭଲ ପାଉନଥିଲେ। କୃଷ୍ଣ ସବୁବେଳେ ଯଶୋଦା ଭଲ ପାଆନ୍ତି, କେତେବେଳେ ହେଲେ ତାଙ୍କର ତାଙ୍କୁ ଗୋଟେ ଭୟ ଲାଗୁଥିଲା, ମୋ ପୁଅର ଯେଉଁ ଅଭ୍ୟାସଟା ଚୋର ଅଭ୍ୟାସଟା ରହୁଛି, ଇଏ ରାଜା ହେଲେ ବି ଚୋରି କରିବ, ତାଙ୍କ ଭିତରେ ଏଇଟା ଏତେ ପସନ୍ଦ ନଥିଲା। କିନ୍ତୁ ବୁଢ଼ୀ ଗୋପୀମାନେ ସବୁ କହିଦେଲେ, ଯଶୋଦା ତୋ ପୁଅକୁ ଏବେ କଣ୍ଟ୍ରୋଲ କରୁନୁ, ଛୁଆଟି ବେଳେ ଯିଏ ଚୋରି କଲାଣି, ଦେଖ ସେ ବଢ଼ିଗଲେ କ'ଣ କରିବ ଦେଖିବ, ଚୋର ବିଦ୍ୟା ଚୋରି ବିଦ୍ୟା କୁହନ୍ତିନି, ଚୋରି ବିଦ୍ୟା ଭାରି ଭୟଙ୍କର, ସିଏ ଭାରି ଅସୁବିଧା, ସିଏ ଆଉ ଚୋର ଚୋର କ'ଣ ଯିଏ ଛୋଟ ଚୋର ହେଇଛି ଆଉ ରହିବ କି, ସିଏ ଚୋର ତାର ତାର ସବୁବେଳେ ପ୍ଲାନ୍ଟା ତାର ସବୁବେଳେ ଚାଲିଥିବ, ଚୋର ଗୁଡ଼ାକ ନା ସେ କେତେ ପ୍ରକାର ଚୋରର କୌଶଳ ଗୁଡ଼ାକ ଆଗରୁ ଆଗରୁ କ'ଣ ଆଗରୁ ସବୁ କିଏ ଜାଣିଥିଲେ, ସିନ୍ଧୁ ସିନ୍ଧୁ କରୁଥିଲେ, ସିନ୍ଧୁଘାତ କରିକି ସିନ୍ଧୁଘାତ କ'ଣ ଜାଣିଛ ନା ବାବୁଲେ, ମାଟି ଘର ତୁମେ ଥିଲେ ଜଣେ ଜାଣିବ, ମାଟି ଘର କେଉଁଠି ଥିଲା ତୁମର, ଥିଲା କେଉଁ ଘର, ମାଟି ଘର ନଦୁଗାନ୍ଥା ନା ଛଟାବାଡ଼, ନଦୁଗାନ୍ଥା ନଦୁଗାନ୍ଥାରେ ହିଁ କରିବେ, ଛଟାବାଡ଼ କାନ୍ଥରେ ସିନ୍ଧୁ କରିବା ଭାରି କଷ୍ଟ, କାହିଁକି ବାଉଁଶକୁ ବାଉଁଶ ବାଉଁଶକୁ ବାଉଁଶ ଲାଗିଥିବ, ସେ ଯେଉଁ ଗାତ କରିବେ ରାତିମାନେ ଆସି ଗାତ କରିବେ, ତାଥରେ ପୋଷିବେ ତା ବିଦ୍ୟା ସବୁ, ଯେତେବେଳେ ସବୁ ନଦୁଗାନ୍ଥକୁ ଇଏ କାନ୍ଥ ହେଇଗଲା କ'ଣ ଚୋର ବୁଦ୍ଧି ଦେଖୁନାହାନ୍ତି କେମିତି, କୋଠାଘର ସବୁ ହେଇଗଲା, ତାପରେ ଚୋର ଚିନ୍ତା କଲା ଇଏ ତ ଆଉ ତ ଗାତ ଭାତ କରିବ ମାନେ କ'ଣ କରିବାକୁ ପଡ଼ିବ, କେଉଁ ବାଟେ ଯିବାକୁ ପଡ଼ିବ, ସିଡ଼ି ଘର ବାଟେ ଡେଇଁବା ନହେଲେ ସ୍କାଇଲାଇଟ୍ ଭାଙ୍ଗି ତା ଭିତରେ ବସିବା, ଚୋର ବୁଦ୍ଧି ଦେଖୁନା, ପୁଣି ସ୍କାଇଲାଇଟ୍ ଛୋଟ କରିଦିଆ ହେଲା, ସ୍କାଇଲାଇଟ୍ ଆଉ ରଖୁନାହାନ୍ତି ନା ଟାଉନ୍ ବଜାର, ଜାଣିଛ ନା ନାହିଁ, ଭୁବନେଶ୍ୱରରେ ଯଦି ଘର କରିବ ଭୁବନେଶ୍ୱର କଟକରେ 6 ଇଞ୍ଚର 3 ଇଞ୍ଚର 4 ଇଞ୍ଚର ବର୍ତ୍ତମାନ ସ୍କାଇଲାଇଟ୍ ସ୍କାଇଲାଇଟ୍ ଖୁସି ହେଉଛନ୍ତି, କ'ଣ କରାହବ ସେ ଚିନ୍ତା କରୁଛନ୍ତି, ପାଇପ୍ ଗୁଡ଼ାକ ବର୍ତ୍ତମାନ ସିଲ୍ କରୁଛନ୍ତି, କ'ଣ ସିଲ୍ କରୁଛନ୍ତି, ପାଇପ୍ ବାଟ ଉଠିକି ପଳେଇ ଆସିବେ, ଚୋର ନା ସେ ତାର ବୁଦ୍ଧିଟା ଇଏ ହେଉଛି, ବର୍ତ୍ତମାନ ଚିନ୍ତା କରୁଛନ୍ତି ଯେତେବେଳେ ସବୁ ବନ୍ଦ କରିଦେଲେ ଲାଟ୍ରିନ୍ କ'ଣ ଉପରେ ସବୁ ଲଗେଇଲେ, ସିଡ଼ି ଘର ସବୁ କବାଟ ଲଗେଇଲେ, ସବୁଆଡ଼େ ବନ୍ଦ ହେଇଗଲା, ଚୋର ସେଠି ଚିନ୍ତା କଲା କ'ଣ କରିବାକୁ ପଡ଼ିବ, ଗ୍ୟାସ୍ କଟର ଦିନାକା ଧରିକି ବୁଲ, ଏ ଚାବି ଚାବି ସେ ମାଷ୍ଟର କି ଗୁଡ଼ିକ ଗୋଟେ କି ରଖିଦିଏ ସେଥିରେ ସବୁ, ସେ ଖାଲି ଅନଉଥିବେ କାହିଁକି ଏ ଘରଟା 3 ଦିନ ବନ୍ଦ ହେଲା, ଇଏ ବୋଧେ ଯାଇଛନ୍ତି କୁଆଡ଼େ ଗାଁ ଆଡ଼େ ଆଉ ପଶିକି ନେଇଯିବେ, ଆଉ ସବୁ ସବୁ ଜାଣିଲେନି, ଚୋରର ତାର ବୁଦ୍ଧିଟା ବଢି ବଢିକା ଚାଲେ, ଯେତେ ପ୍ରକାର ତୁମେ ବର୍ତ୍ତମାନ ଦେଖିଲେ ଆଉଟ୍ କ୍ୱାଟ କହୁନି, ଏଟିଏମ୍ ଭାଙ୍ଗିଲେଣି, ଚୋରକୁ ତ ପାରିବନି ନା, ସିଏ ତାର ସାଧନ କରୁଛି, ତା ସାଧନ କ'ଣ, ସିଏ ତାର ବୁଦ୍ଧି ଖର୍ଚ୍ଚ କରି, ସିଏ ଭଗବାନ ଡାକୁଛି ନା, ଆଉ ସିଏ କ'ଣ ବସିକି ରହିଛି, ଚୋରଟା ଭଗବାନ ଡାକୁଛି ନା, ସିଏ କ'ଣ ବସିକି ରହିଛି, ତୁମର ବା ଏ ପଟାମୁଣ୍ଡିରେ ସେ କ'ଣ କେଉଁ ବର୍ଷ ଖଣ୍ଡ ହେଲାଣି, ସେ ବୁଢ଼ାଟା ବା ଟଙ୍କା ନେଇକି ଯାଉଥିଲା, ବୁଢ଼ାଟା ଟଙ୍କା ନେଇକି ସାଇକେଲ ଯାଉଛି, ସେ ଷ୍ଟେଟ୍ ବ୍ୟାଙ୍କରୁ ଉଠେଇକି ଆଉ ଗଲେ ତା ସେ ବ୍ୟାଗ୍ରେ ଟଙ୍କା ରଖିଛି, ଆଉ ତା ଉପରକୁ ଛାଡ଼ିଦେଲେ, ତା ରଙ୍ଗ ଛାଡ଼ିଦେଲେ, ଦେଲେ ସେ କହିଲା ଏ ମଉସା ତୁମ ସାର୍ଟ ଫାର୍ଟ ଗୁଡ଼ା ରଙ୍ଗ ହେଇଯାଇଛି କ'ଣ, ସେ ଛାଟିଛନ୍ତି ସିଏ ରଙ୍ଗ ହେଇଯାଇଛି, ଏ ଯା ଧୁଆ ଧୁଇ କର ଧୁଆ ଧୁଇ କର, ସେ ତାର ସାଇକେଲ ଷ୍ଟାଣ୍ଡ ମାରି ତାର ଗଲା ଧୋଇବା ପାଇଁ, ବ୍ୟାଗ୍ଟାକୁ କାଢ଼ିଲେ ମୋଟରସାଇକେଲ ଧରିଲେ ଚାଲିଲେ, ଚୋର ଧୋଇ ପାରିବ ନା, ସେ ତାର ଭଗବାନ ଡାକି ତାର ତାର ବୁଦ୍ଧି ଖର୍ଚ୍ଚ କରୁଛି, ପ୍ରଭୁ ମୁଁ ତ ଆଉ କିଛି କାମ ଦାମ କରି ଚଳିପାରିନି, ଏଥିରେ ଚଳିବି ଯେ ବୁଦ୍ଧି ଦେ, ଚୋର ସାଧନଟା ଗୋଟେ ଚୋରର ବର୍ତ୍ତମାନ ପ୍ରାର୍ଥନାଟା ଗୋଟେ ସାଧାରଣ ଲୋକଠୁ ଅଧିକା ହେଇଯାଉଛି, ସେଥିପାଇଁ ତାଙ୍କୁ ଏତେ ବୁଦ୍ଧି କେମିତି ହେଉଛି, ମୁଁ ତ ବସିବା ଚିନ୍ତା କରୁଛି ଏତେ କ'ଣ ଲାଗୁଛି, ଏଇଟା ସେ ସିଆର ଏତେ ଜିନିଷ ଲାଗିଲା ପରେ ଚୋର କେମିତି ଚୋରି କରୁଛି, ଭାବିଲେ ସେ ମୁହଁ ବାନ୍ଧ କି ଯାହା କରୁ, ସେ ସିଏ ଯୋଉ ଚୋରି କରୁଛି ସେ କେମିତି ଚୋରି ବୁଦ୍ଧିଟା କୋଉଠି ପାଉଛି, ଭଗବାନ ଦଉଛନ୍ତି, ହଁ ଅନଲାଇନ୍ ଚୋରି ଯୋଉ କ'ଣ ଏବେ ସବୁ ତୁମେ କହିବେ ଏଇ ଜିନିଷଟା କିଣିବ କି, ତୁମେ ଏଟିଏମ୍ ଫେଟିଏମ୍ କାର୍ଡ଼ ଦେଇଦେବ ସେ ତାର ନେଇ ପଳେଇଲେ 2 ଲକ୍ଷ ସିଏ ଯୋଉ ବୁଦ୍ଧି ପାଉଛନ୍ତି, କୋଉଠି ପାଉଛନ୍ତି, ମୁଁ ସେଇଟା ବସିକି ଚିନ୍ତା କରୁଥିଲି, କିଏ ଚିନ୍ତା କିଏ ଦଉଛି, ଭଗବାନ ଦଉଛନ୍ତି, ଭଗବାନ ତାଙ୍କୁ କାଇଁ ଦେଲା, ତାର ତା ପ୍ରାର୍ଥନାଟା ଗୋଟେ ସାଧାରଣ ଲୋକଠାରୁ ଅଧିକା ହେଇଛି, ତ ଭଗବାନ ଦେଖିବେ ଇଏ ଏତେ ଜୋର ପ୍ରାର୍ଥନା କଲାଣି, ତେଣୁ କାହାର ଚୋରା ଧନ ଅଛି, ତାର ଯିବାର ଧନ ଅଛି, ତାକୁ ତ ଢୁକେଇ ଦିଅ, ସେ ସବୁ ଜଗଟଉଛନ୍ତି ନା, ଆଉ ତା ଚୋରର ପ୍ରାର୍ଥନାଟା ବର୍ତ୍ତମାନ ବେଶୀ ନା, ଆଉ ତୁମେ ଭାବୁନି ଯେ ଚୋର ପ୍ରାର୍ଥନା କରୁନି, ସେ ସ୍ୱୟଂ ମୁଣ୍ଡ ମାରିକି ଯାଉଥିବ ନା, ଆଉ ଯଶୋଦା ମାତାଙ୍କୁ ଏଇଟା ଗୋଟେ ବଡ଼ ଚିନ୍ତାର ବିଷୟ ଥିଲା। ସବୁ ବଡ଼ ଗୋପୀ ବୟସ୍କା ଗୋପୀମାନେ ସବୁବେଳେ କହୁଥିଲେ କାନା ଯଶୋଦା କାନା ଭଳିଆ ପୁଅ ମିଳିବେନି, ବ୍ରଜକୁ ଆସିବା ଠାରୁ ସବୁ ଆମର ସୁଖ ଭାରି ବିଚକ୍ଷଣ ସବୁ କାମ କରୁଛନ୍ତି, ଗୋଟିଏ ଗୁଣକୁ ଆମେ ଭଲ ପାଉନୁ, ମାଗି ଖାଆନ୍ତା ଖାଆନ୍ତା ବରଂ କିଛି କରନ୍ତା, ଚୋରି ଗୋଟେ କରୁଛି ନା, ନଷ୍ଟ ବଡ଼ ଜିନିଷରେ ନଷ୍ଟ ତ ହେଉଛି ହେଉଛି ଆମର ହବ, ସେ ନଷ୍ଟ କରିଦେବା ଆମର ଚୋରି କଲାଣି ମାନେ ତା ଅଭ୍ୟାସଟା ଖରାପ ହେଇଗଲାଣି, ଆଗକୁ କ'ଣ ହବ, ବ୍ରଜରେ ରାଜା ହବ ନା, ନନ୍ଦଙ୍କର କ'ଣ କିଏ ଥିଲେ ଗୋଟେ ପୁଅ, ବ୍ରଜରେ ରାଜା ହେଲେ ଗୋଟିଏ ଡାକ ପଡ଼ିବ, ରାଜା ହେଉଛି ଚୋର, ଯଦି ରାଜା ଚୋର ହେଲା ତା ରାଜା ରହିବ କିଏ, ଯଶୋଦାଙ୍କୁ ଏମିତି ତାଙ୍କ ମୁଣ୍ଡରେ, ସେ ତ ସରଳ ତାଙ୍କ ମୁଣ୍ଡରେ ଏମିତି ଢୁକେଇ ଦେଉଥିଲେ ଯଶୋଦା ପୁରା ପାଗଳ ପାଗଳି ହେଇଯାଉଥିଲେ, ଆରେ ରାଜା ଯୋଉଠି ଚୋର ହବ ସେଠି ପ୍ରଜା କିଏ ରହିବେନି, ଯାହା ଏଇ ବ୍ରଜପୁରରେ ଏଇ ଅଛନ୍ତି ବ୍ରଜପୁର ସବୁ ଛାଡ଼ିକି ପଳେଇବେ କାହିଁକି, କାନା ଚୋର ହେଇଯିବ, ତାଙ୍କ ମନ ଭିତରେ ଗୋଟେ ସବୁବେଳେ ଆନ୍ଦୋଳନ ହଉଛି, କଣ କଲେ କାନା ଆଉ ଚୋରି କରିବନି, ଆଉ ଚୋର ଚୋରି ଭିତରେ କୃଷ୍ଣ କିଛି ଆଉ ଚୋରି କରୁନଥିଲେ, ଚୋରି ଅଲଗା କିଛି କରୁନଥିଲେ, ମାଖନ ବେଶୀରେ ତାଙ୍କର ମାଖନ, ଯଶୋଦାଙ୍କର ଗୋଟେ ଇଚ୍ଛା ଥିଲା ଖାଇବା ପାଇଁ ଗୋଟେ ତାର ଲାଳସା ରହୁଛି, ମୋ ଘରେ ତ ଅଭାବ ନାହିଁ, ମୋର କେତେ ସୁନ୍ଦର ସୁନ୍ଦର ଗାଭି ଅଛନ୍ତି ସବୁ ଅଛି, ମାଖନ ବି ଦିଆଯାଉଛି, ତାଙ୍କ ମନ ଭିତରେ ଗୋଟେ ଆସିଲା ଦୁଃଖ, ବୋଧ ହୁଏ ଯେଉଁ ଦାସଦାସୀମାନେ ଦାସୀମାନେ ସବୁ ଅଛନ୍ତି, ଦାସୀମାନେ ଅଛନ୍ତି ଠିକ୍ସେ ସେବା କରୁନାହାନ୍ତି, ସେବାର ଗୋଟେ ବଡ଼ ଜିନିଷ ରହିଲା ସ୍ନେହ, କରିବାଟା ଗୋଟେ କରିବାଟା ଏକ୍ସପର୍ଟ ନେଚର, ସେଥିରୁ କ'ଣ ଅଛି, ସେ ଗୋଟେ ନେଚର ଯାହାର ଅଛି ସେ କିଛି କରିକି ଦେଖେଇଦେବ, କିନ୍ତୁ ଭଗବାନ ଖୁସି କରିବାକୁ ହେଲେ ଭଗବାନ ଦେଖିବେ ଏଇ ଜିନିଷରେ କ'ଣ ତାର ହୃଦୟରେ କ'ଣ ସ୍ନେହ ମମତା ରହିଛି, ସେବାର ପ୍ରାଧାନ୍ୟ ରହିଲା ସ୍ନେହ ମମତା, ନହେଲେ ସେଇଟା କର୍ମ ଭଳିଆ, ତେଣୁ ଯଶୋଦା ଦେଖିଲେ ବହୁତ ଦାସଦାସୀମାନେ ଠିକ୍ସେ ଦାସଦାସୀ ଅବହେଳା କିଛି କରୁନାହାନ୍ତି, କିନ୍ତୁ କୃଷ୍ଣଙ୍କୁ ଯେଉଁ ସ୍ନେହ ଦରକାର ସେଇଟା କିଏ ଦେଇପାରିବ, ତେଣୁ ଯଶୋଦା ଏଇଟା ମନେ କରିକି ଏକଦା ଏ ଦୀପମାଳିକା ଉତ୍ସବରେ ଗୃହଦାସୀ ସୁଖ ଯଶୋଦା ନନ୍ଦ ଗେହିନୀ ନନ୍ଦଙ୍କର ଯେ ସ୍ତ୍ରୀ ଯଶୋଦା ଗୃହଦାସୀ ସୁକର୍ମାନ୍ତର ନିଯୁକ୍ତ ଆସୁ ନିର୍ମମନ୍ଥ ସ୍ୱୟଂ ଦଦି, ତାଙ୍କୁ କର୍ମାନ୍ତରରେ ଲଗାଇଦେଲେ, ଘରର ଅଲଗା କର୍ମରେ ଲଗାଇଦେଲେ, ମାନେ ଯେଉଁମାନେ ଦଧି ମନ୍ଥନ କରନ୍ତି ଯେଉଁମାନେ କ୍ଷୀର ଆଉଟନ୍ତି ସେ ସବୁ ସମସ୍ତଙ୍କୁ ଲଗାଇଦେଲେ, କେଉଁଥିରେ ମାନେ କ୍ଷୀର କେବଳ ଭାବି ଯାଉଛନ୍ତି ଯଶୋଦା ମାତା କେବଳ ଦଧିଟା ମନ୍ଥନ ସେଦିନ କରୁଥିଲେ, ନାଇଁ 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 ଠିକ୍ ନୁହେଁ, ସବୁ କାମ ସେଦିନ ସେ କରିଛନ୍ତି, ମାନେ କୃଷ୍ଣଙ୍କୁ ମାଖନ ଖୁଆଇବା ପାଇଁ ପ୍ରଥମେ କ'ଣ କରିବାକୁ ପଡ଼ିବ, ଗାଈ ଧୋଇବାକୁ ପଡ଼ିବ, ଯଶୋଦା ମାତା ଗାଈ ଧୋଇବା ଶିଖିଥିଲେ, ଗାଈ ଧୋଇବା କ୍ଷୀର ଆବର୍ତ୍ତନ କରିବା ମାନେ କ'ଣ ଆଉଟିବା, ତାକୁ ଦହି ବସେଇବା, ତାପରେ ତାକୁ ଦଧି ମନ୍ଥନ କରିବା, ସବୁଟାକୁ ସେ ନିଜେ ସଂକଳ୍ପ କଲେ ମୁଁ ଆଜି କରିବି, ବୋଝୁ ଦାସଦାସୀମାନେ ଠିକ୍ ସେ କରୁନାହାନ୍ତି, କୃଷ୍ଣ ବୋଧେ ଆମ ମାଖନକୁ ଭଲ ପାଉନାହାନ୍ତି ସେଥିପାଇଁ ଚୋରି କରୁଛନ୍, ତ ନିଜେ ସବୁ କରୁଛନ୍ତି, ସେଥିପାଇଁ ସେ କହିଲେ ସ୍ୱୟଂ ନିର୍ମମନ୍ଥ ଦଧି, ଏକଦା ଗୃହଦାସିଶୁ ଯଶୋଦା ନନ୍ଦ ଗେହିନୀ କର୍ମାନ୍ତର ନିଯୁକ୍ତ ଆସୁ, ତାଙ୍କୁ ଅଲଗା ଅଲଗା କାମରେ ଲଗେଇ ଦେଇଛନ୍ତି, ଆଉ ଘରେ କେହି ନାହାନ୍ତି, କିଏ ଅଛନ୍ତି, କେବଳ ଦାସୀମାନେ ଅଛନ୍ତି, ସମସ୍ତେ ପଳେଇଛନ୍ତି ଦାସମାନଙ୍କୁ ଧରି ନନ୍ଦ ମହାରାଜ ପଳେଇଛନ୍ତି ଇନ୍ଦ୍ରଙ୍କ ପୂଜା ପାଇଁ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଲେଖୁଛନ୍ତି ଅତି ଚମତ୍କାରସ୍ୟ ଅସାଧାରଣସ୍ୟ ଶ୍ରୀକୃଷ୍ଣ ବିଷୟ ଏକ ନନ୍ଦ ଯଶୋଦା ୟା ଯଶୋଦା ଆଶ୍ରୟକ ମହାବାତ୍ସଲ୍ୟ ପ୍ରେମମ୍ ସାଧନ ତତ୍ ସାଧାରଣ ଅପୂର୍ବମ୍ ଶ୍ରେୟ ଭବିତୂନମ୍ ଅର୍ହତି ତଦନା କର୍ଣ୍ଣିତବଧ ପ୍ରଶ୍ନ କରୁ ରାଜ୍ଞା ପିଚିତ ନାତି ପ୍ରସନ୍ନମ ଆଲକ୍ଷ୍ୟ ତତ୍ ମୁଖ୍ୟମ ସିଦ୍ଧାନ୍ତ ଅଭିବଞ୍ଜୟନ୍ତୁ ଦିନାନ୍ତରେ ଗତା ଦାମବନ୍ଧନ ଲୀଳା ଚ ଉପକ୍ରମେ ଇତି ଏକଦା ଅତି ବିଶ୍ୱନାଥ ଚକ୍ରବର୍ତ୍ତୀ ଲେଖିଲେ କାହିଁକି ଏ ଲୀଳାଟା ଆରମ୍ଭ କଲେ, ସୁଖଦେବ ଗୋସ୍ୱାମୀ କହୁଥିଲେ ଯେ ଯଶୋଦା ଆଉ ଯେମିତି ବସ କରିକି ଭଗବାନ ଯେମିତି ଯଶୋଦାଙ୍କର ବସ ହେଇଥିଲେ ନନ୍ଦର ବସ ହେଇଥିଲେ ଏଟାକୁ ସାଧନ କରିକି ପାଇପାରିବେ, ଗୋଟେ ସାଧନ କରିକି ମୁଁ ଏମିତି ହେବି ଏମିତି କଲେ ଏହା ଏହା କଲେ ମୁଁ କୃଷ୍ଣ ମୋର ଏଇଭଳି ବସେଇବେ ନା, ତାଙ୍କୁ ମନ ପସନ୍ଦ ଲାଗିଲାନି, ସାଧନ ମାନେ ଏଇଭଳି କେଉଁ ସାଧନ, ଧରା ଆଉ ବସୁଥିଲେ କିଏ ନନ୍ଦ ଆଉ ଯଶୋଦା, ଏମାନେ ପୂର୍ବରେ ତପସ୍ୟା କରିକି କୃଷ୍ଣ ଭଗବାନ ଆସିଥିଲେ ତାଙ୍କୁ କହିଥିଲେ ଆପଣ ମୋର ପୁତ୍ର ହୁଅନ୍ତୁ, ଏଇଟା ରାଜାଙ୍କୁ ପ୍ରସନ୍ନ ଲାଗିଲାନି, ତପସ୍ୟା କରିକି କ'ଣ କେବଳ ପାଇଯିବେ ଏଭଳି, ପୁଣି ନନ୍ଦ ଯଶୋଦାଙ୍କର ଘରେ ପୁରା ଅଗଣାରେ ରହୁଥିଲେ, କର୍ତ୍ତମରେ ବୁଲୁଥିଲେ, ସବୁକିଛି କରୁଥିଲେ, ଏଟା କେମିତି ହେଲା, ସ୍ତନ୍ୟପାନ କରୁଥିଲେ, ରାଜାଙ୍କ ପ୍ରସନ୍ନ ହେଲାନି, ସୁଖଦେବ ଜାଣିଥିଲେ ବକ୍ତାକୁ କେମିତି ଜଣାଯିବ? ବକ୍ତାଙ୍କୁ ଜଣାଯାଏ କେମିତି? ବକ୍ତାଙ୍କୁ ଜଣାଯାଏ ନା ଜ୍ଞାନରୁ? ସେ କେତେ ଷ୍ଟୋରି କହିପାରୁଛନ୍ତି, ସେ କେମିତି କହିପାରୁଛନ୍ତି ସେମିତି ନାହିଁ, ବକ୍ତାକୁ ଜଣାଯାଏ ତାର ଶୁଦ୍ଧତା ବା ତାଙ୍କର ପରମାତ୍ମାଙ୍କ ସହିତ ସମ୍ପର୍କ ରହିଛି ବୋଲି ତୁମ ଭିତରେ ଯୋଉଟା ଥିବ ସେଇଟା ବାହାରି ପଡ଼ିବ, ତୁମକୁ ପଚାରିବାକୁ ପଡ଼ିବନି କିଛି। ତୁମ ଭିତରେ ଯୋଉ ସନ୍ଦେହ ଗୁଡ଼ାକ ଥିବ ସେଇଟା ସେ ବକ୍ତା କହିଦେବେ, ପ୍ରଶ୍ନ ପଚାରିବାକୁ ପଡ଼େ, କିନ୍ତୁ ତାର ଅର୍ଥ ନୁହେଁ ଯେ ତୁମ ହୃଦୟରେ ଯେତେ ପ୍ରଶ୍ନ ଅଛି ତୁମେ ସବୁ ପଚାରିବ, ସବୁ ସମାଧାନ ହେଇଯିବ। ସୁଖଦେବ ଗୋସ୍ୱାମୀ ଜାଣିପାରୁଥିଲେ ପରିକିତ ମହାରାଜଙ୍କ ମନ ଭିତରେ ଏଥିରେ ପ୍ରସନ୍ନ ନାହିଁ, ମୁଁ ଉତ୍ତର ଯୋଉ ଦେଲି ସେଥିପାଇଁ ସେ ବଦଳାଇଲେ। ଏଇ ଲୀଳାଟି କହିଲେ, ଦେଖ ଏଇଟା ସାଧାରଣ କଥା ନୁହେଁ, ନନ୍ଦ ଯଶୋଦାଙ୍କର ପ୍ରେମର ମହିମା, ଏଇଟା ଅତି ଚମତ୍କାର ଲୀଳା, ମହାମାଧୁର୍ଯ୍ୟ ଲୀଳା। ଏକ ଦେଇତି ଦୀପମାଲିକା ମହୋତ୍ସବ ଶ୍ରୀ ବୈଷ୍ଣବ ତୋଷଣୀ, ଏ ବୈଷ୍ଣବ ତୋଷଣୀରେ ଜୀବ ସନାତନ ଗୋସ୍ୱାମୀ ଏଟାକୁ ଲେଖିଲେ, ଜୀବ ଗୋସ୍ୱାମୀ ଏଟାକୁ ଲେଖିଲେ ଏକଦା, ଅର୍ଥ ଏଟା ଦୀପାବଳି ଦିନ ହେଇଥିଲା। ଆସନ୍ତାକାଲିଠୁ ଆମେ ପାଠ କରିବା, କାରଣ ଦାମବନ୍ଧର ଲୀଳା ଯେହେତୁ ଯଦି ବହୁତ ଥର ହେଇଛି କିନ୍ତୁ ବୈଷ୍ଣବ ପରମ୍ପରାକୁ ଆମେ ସମ୍ମାନ ଦେଇ, ଆଉ ଏହିଁ ଭାଗବତ ଭଗବାନଙ୍କ ଲୀଳା ଯେତେବେଳେ ଆଲୋଚନା ହେଲେ ବି ସବୁବେଳେ ନିତ୍ୟନୂତନ। ଜୟ ଗ୍ରନ୍ଥରାଶ୍ରୀମଦ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଘୋର ପ୍ରେମାନନ୍ଦ।